श्रीमद्भागवतम दशम स्कंद साठी अध्याय श्लोक 40। जाड्यं वचस्तवगदा ग्रजजस्तु भूपान् जाड्यं वचस्तवगदा ग्रजजस्तु भूपान् विद्राव्यसांग निनदेन जहर्थमां त्वम् विद्राव्यसाङ्गनिनदेन जहर्थमां त्वम् सिंहो यथा स्वबलिमिष पशून् स्वभागम् सिंहो यथा स्वबलिमिष पशून् स्वभागम् तेभ्यो भयाद् यदुदधिं शरणं प्रपन्नः तेभ्यो भयाद् यदुदधिं शरणं प्रपन्नः जाड्यं वचस्तवगदा ग्रजजस्तु भूमान् विद्राव्यसाङ्गनिनदेन जहर्थमां त्वम् सिंहो यथा स्वबलिमिष पशून् स्वभागम् तेभ्यो भयाद् यदुदधिं शरणं प्रपन्नः जाड्यं वचस्तव गदा ग्रजजस्तु भूपान् विद्राव्यसाङ्गनिनदेन जहर्थमां त्वम् सिंहो यथा स्वबलिमिष पशून् स्वभागम् तेभ्यो भयाद् यदुदधिं शरणं जाड्यं वचस्तवगदा ग्रजजस्तु भूपान् विद्राव्यसाङ्गनिनदेन जहर्थमां त्वम् सिंहो यथा स्वबलिमिष पशून् स्वभागम् तेभ्यो जयाद् जडदुगतिं शरणं प्रपन्ना। हे ईश्वर, सिंह जपरी इतर प्राणीमान को दूर कर दे तार यथार्थ भोज्य ग्रहण करे से परी आपन को सांग धनुर जा निनादित करी समवेत राजा मान को आपन दूर कर दे तत्पर्य आपन मत ग्रहण करते युक्ति संगत एवं यह कहवा निहत असंगत जे आपण से समस्त राजा मान भयर समुद्र में आश्रय नहीं। हरे कृष्ण प्रस्तभक्त सज्जन बृंद मातृवृंद ଆପଣ ମାନଙ୍କୁ ଆମେ ଏଇ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ତେଣୁ ଏ ଯେଉଁ କଥା ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଏବଂ ରୁକ୍ମିଣୀଙ୍କ ସହିତ ଏଇ ଆଲୋଚନା ଚାଲିଛନ୍ତି, ଇଏ ସେଇ ଭଗବାନ ସୀତା ଏବଂ ରାମଙ୍କର କଥା, ଯିଏ ଏଇଠି ପୂଜିତ ହେଉଛନ୍ତି ସେଇ ସୀତା ରାମ, ସେ ମଧ୍ୟ ତାଙ୍କର ଏଇ ଲୀଳାଟି ହେଇଥିଲା। ଇଏ ହେଉଛି ରୁକ୍ମିଣୀ ଦ୍ୱାରକାଧୀଶ ଲୀଳା। ତେଣୁ ଏଇ ଲୀଳା ଯେଉଁ ଭଗବାନ ତାଙ୍କର କଥାରେ 16 ନିଜର ଦୋଷ ପ୍ରଦର୍ଶନ କରିଥିଲେ, ଭଗବାନଙ୍କର କେଉଁଠୁ ଦୋଷ ଆସିବ? ତେଣୁ କିନ୍ତୁ ରୁକ୍ମିଣୀ ଦେବୀ ତାର ଆପାତ ଅର୍ଥକୁ ବୁଝିକରି ପ୍ରଥମେ କ'ଣ ମୂର୍ଚ୍ଛା ହୋଇଯାଇଥିଲେ, ତାପରେ ବର୍ତ୍ତମାନ ତାର ପ୍ରକୃତ ଅର୍ଥକୁ ବୁଝିକରି ସେ ସେଇଟାକୁ ସ୍ଥାପନ କରୁଛନ୍ତି, ପ୍ରକୃତ ଅର୍ଥକୁ ସ୍ଥାପନ କରୁ। ଭଗବାନ କହିବାର ଅନେକ ଅର୍ଥ ରହିଛି। ତେଣୁ 12 ଶ୍ଳୋକରେ ଯେଉଁ ଭଗବାନ କହିଥିଲେ, ରାଜଭ୍ୟୋ ବିଭ୍ୟତଃ ଶୁଭ୍ରୁ ସମୁଦ୍ରଂ ଶରଣଂ ଗତାନ୍ ବଳବଦ୍ଭିକ୍ କୃତଦ୍ୱେଷାନ୍ ପ୍ରାୟଶ୍ଚିତ୍ତ ନୃପାସନାନ୍। ତେଣୁ ମୋର ପ୍ରକୃତରେ ତୁମକୁ ବିବାହ କରିବାର ଯୋଗ୍ୟତା ନାହିଁ, ତୁମେ ଅନ୍ୟ ଜଣେ ରାଜାଙ୍କୁ ବିବାହ କରିବା କଥା। କାହିଁକି ନା ରାଜବ୍ୟ ବିଭ୍ୟଦ ବିଭ୍ୟଦ ସୁଭ୍ରୁ, ଏ ସୁନ୍ଦର ଭ୍ରୁବାଲି, ଏ ସୁନ୍ଦର ଚକ୍ଷୁ ଯାହାର ନୟନ ଯାହାର ନୟନୀ, ସେଇ ତୁମର ରାଜବ୍ୟ ବିଭ୍ୟଦ ସବୁ ରାଜାଙ୍କ ଠାରୁ ଭୟ କରିକିରି ରାଜାଙ୍କୁ ଭୟ କରି ରାଜଭ୍ୟୋ ବିଭ୍ୟତ ସୁଭ୍ରୁ ସମୃଦଂ ସମୁଦ୍ରଂ ଶରଣଂ ଗତାନ୍। ଭଗବାନ ଏ ଦ୍ୱାରକାରେ ରହିଥିଲେ, ସମୁଦ୍ର ମଝିରେ ରହିଥିଲେ, ଦ୍ୱାରକାର ସମୁଦ୍ର ମଝିରେ ଭଗବାନ ଦୁର୍ଗ ନିର୍ମାଣ କରିଥିଲେ। ଦ୍ୱାରକା ସମୁଦ୍ର ଭିତରେ ଗୋଟେ କରିବା କ'ଣ ଏତେ ସହଜ କଥା? କ'ଣ ଭୂମିରେ ଆମେ କରିପାରିବା, କୋଠା କରିପାରିବା, ଯାହା କରିପାରିବା, କିନ୍ତୁ ଜଳ ଭିତରେ କରିବାଟା ଏତେ ସହଜ ନୁହଁ। କିନ୍ତୁ ଭଗବାନ ସେଇଟା ଯେଉଁ ତିଆରି କଲେ, ରାତାରାତି ନିର୍ମାଣ କଲେ। ଆମେ ଶୁଣୁଥିଲେ ମଥୁରା ଲୀଳାରେ ଏଇ ଲୀଳାଟି ବର୍ଣ୍ଣନା କରେ କେମିତି ରାତାରାତି ସବୁ ତିଆରି ହୋଇଥିଲା। ତେଣୁ ଭଗବାନ କହିବାର ଉଦ୍ଦେଶ୍ୟ, ମୁଁ ଯେଉଁ ଏଇଠି ରହୁଛି ଦ୍ୱାରକାରେ ରହୁଛି, ଇଏ ରାଜାମାନଙ୍କୁ ଭୟ କରିକି ମୁଁ ରହୁଛି। ପ୍ରକୃତରେ ଭଗବାନ ଯେଉଁ ମଥୁରା ଲୀଳାରେ ଯେଉଁ ଜରାସନ୍ଧ, ଯିଏକି କଂସର ଶ୍ୱଶୁର, ଅସ୍ତି ଏବଂ ପ୍ରାପ୍ତି ଏଇ ଦୁଇ କନ୍ୟା ଥିଲେ, ତାଙ୍କର ବିବାହ କରିଥିଲେ କଂସକୁ। କଂସକୁ ଯେତେବେଳେ ଭଗବାନ ହତ୍ୟା କଲେ, ସେତେବେଳେ ସେ ପଳେଇଗଲେ ପିତାଙ୍କ ଗୃହକୁ ଯାଇକି, ଜରାସନ୍ଧ ମଗଧ, ଇଏ ହେଉଛି ବିହାର, ସେଇଠି ଯାଇକି କାନ୍ଦିବାକୁ ଆରମ୍ଭ କଲେ। ତେଣୁ ଜରାସନ୍ଧ କହିଲେ, କନ୍ୟାମାନଙ୍କର ଲୁହ ଦେଖିକରି ସହିପାରିଲେନି, କହିଲେ ମୁଁ ପୃଥିବୀକୁ ଯଦୁଶୂନ୍ୟ କରିଦେବି। ଏ ଯଦୁବଂଶରେ ଆସୁଛନ୍ତି ଭଗବାନ କୃଷ୍ଣ, ଯଦୁଙ୍କର ସଂଖ୍ୟା କେତେ କହିହେବ ନାହିଁ, ଗଣନା କରିହେବ ନାହିଁ। ଭାଗବତମରେ ଦଶମ ସ୍କନ୍ଧରେ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ସେତେବେଳେ ସେ କହୁଛନ୍ତି ଯାଦବଙ୍କ ସଂଖ୍ୟା କହିବାଟା ବଡ଼ କଷ୍ଟ, କିନ୍ତୁ ଯଦୁ ମହାନଙ୍କର ଆଚାର୍ଯ୍ୟଙ୍କ ସଂଖ୍ୟା ରହିଛି, ସେଇଟା ହେଉଛି କେତେ? 3,88,00,000। ଇଏ ହେଉଛି ଯଦୁ ମହାନଙ୍କର ଆଚାର୍ଯ୍ୟମାନଙ୍କର ସଂଖ୍ୟା। ତେଣୁ ସେଇଥିରୁ ଆମେ ହିସାବ କରିବା କେତେ ଯଦୁ ରହିଛନ୍ତି, କୋଟି କୋଟି ଯଦୁ। ସେମାନଙ୍କୁ ସବୁ ହତ୍ୟା କରିବା ପାଇଁ ଜରାସନ୍ଧ ସଂକଳ୍ପ ନେଇଥିଲେ, ତେଣୁ 18 ଥର ଆକ୍ରମଣ କରିବା ପାଇଁ ଆସିଥିଲେ ମଥୁରାକୁ। ପ୍ରତିଥର ସେ ଆସୁଥିଲେ 23 ଅକ୍ଷୌଣୀ ସୈନ୍ୟ ଆଣିକରି। 23 ଅକ୍ଷୌଣୀ ସୈନ୍ୟକୁ ଆମେ ହିସାବ କରୁଥିଲୁ, ଗୁଣିକିରି ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛି 2,18,700। ପାଖାପାଖି 50,00,000 ନା କେତେ, 50,30,000 ଏଇଭଳି ଭାବରେ ହେବ। ଏତିକି ସୈନ୍ୟକୁ ଆଣିକିରି ଆସୁଥିଲେ ଏବଂ ଭଗବାନ ସମସ୍ତଙ୍କୁ ହତ୍ୟା କରୁଥିଲେ। ଆଉ ଭଗବାନ କାହାକୁ ଭୟ କରିବେ? ଏମାନେ ରହିଥିଲେ କୃଷ୍ଣ ଏବଂ ବଳରାମ ମଥୁରାରେ, ଅଳ୍ପ କେତେଜଣ ଯାଦବ ସୈନ୍ୟ ସହିତ ଯୁଦ୍ଧ କରୁଥିଲେ, ଯାହା ସେମାନେ 23 ଅକ୍ଷୁଣୀ ସହିତ ଯୁଦ୍ଧ କରୁଥିଲେ ଭଗବାନ। ଆଉ ଭଗବାନ କ'ଣ ଭୟ ଅଛି? ଭଗବାନଙ୍କ ଶରଣରେ ଯେଉଁମାନେ ଯାଉଛନ୍ତି ସେମାନେ ଭୟଶୂନ ହୋଇଯାଉଛନ୍ତି, ଆଉ ଭଗବାନ କେଉଁଠୁ ଭୟ ଆସିବ? ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭୟ କେତେବେଳେ ଆସୁଛି, ନବଯୋଗେନ୍ଦ୍ର ବର୍ଣ୍ଣନା କରିଛନ୍ତି ଭୟ ସେତିକିବେଳେ ଆସୁଛି, ଭୟଂ ଦ୍ୱିତୀୟ ବିନିବେଶ ତସ୍ୟାତ୍। ଆମେ ଯେତେବେଳେ ଭଗବାନ ଭୁଲି ଯାଉଛୁ ସେତେବେଳେ ଆମ ଭୟ ଆସୁଛି, ଯେମିତି ଆମେ ରାତିରେ ନିଦ୍ରାରେ ସ୍ୱପ୍ନରେ ଦେଖୁଛେ ଆମକୁ ସାପ ଦଂଶନ କରିଦେଉଛି, ଆମେ ଭୟ କରିଯାଉଛେ ଏସବୁ କଥା। କିନ୍ତୁ ଯେତେବେଳେ ନିଦ୍ରା ଭାଙ୍ଗିଯାଉଛି, ସ୍ୱପ୍ନ ଚାଲିଯାଉଛି, ସେତେବେଳେ ଆମର ଭୟ ଚାଲିଯାଉଛି। ସେହିଭଳି ଭୟ ହେଉଛି, ସେହିଭଳି ଭଗବାନ ଭୁଲି ଯାଇଥିବାରୁ ଜଣେ ଭୟ କରୁଛି। ତେଣୁ ଯିଏ ଭଗବାନଙ୍କର ସ୍ମରଣ କରୁଛି ସେ କେବେ ଭୟ କରିବ ନାହିଁ। ଆଉ ଭଗବାନଙ୍କର ଭୟର କେଉଁଠି ପ୍ରଶ୍ନ ଉଠୁଛି? କିନ୍ତୁ ଇଏ ଯେଉଁ 18 ଥର ଆକ୍ରମଣ କରିଥିଲେ ଭଗବାନ, ସେସବୁ ସୈନ୍ୟମାନଙ୍କୁ ହତ୍ୟା କରିଥିଲେ। ଭଗବାନଙ୍କ ଆସିବାର ଯେଉଁ ରହିଛି ପ୍ରୟୋଜନ ରହିଛି, କ'ଣ ପାଇଁ ଆସିଛନ୍ତି ନା? ସିଏ ହେଉଛି ବିନାଶାଚ ଦୁଷ୍କୃତା, ଦୁଷ୍କୃତମାନଙ୍କୁ ବିନାଶ କରିବେ, ଭୂମିର ବାହାରକୁ ହରଣ କରିବେ, ସେଥିପାଇଁ ଭଗବାନ ଆସିଛନ୍ତି। କିନ୍ତୁ ପ୍ରଥମ ଥର ଚାହିଁଥିଲେ ଭଗବାନ, ବଳରାମ ଚାହିଁଥିଲେ ହତ୍ୟା କରିଥାନ୍ତେ, ତାଙ୍କୁ ବଳରାମ ଧରି ପକାଇଲେ ଜରାସନ୍ଧକୁ ହତ୍ୟା କରିବା ପାଇଁ ବସିଥିଲେ, କିନ୍ତୁ ଭଗବାନ କହିଲେ ନା ନା ତାକୁ ଛାଡ଼ି ଦିଅ, ସେ କଂସର ଆମର ମାମୁଙ୍କର ଶ୍ୱଶୁର ସିଏ ତାଙ୍କୁ ମାରିବ, ଏଇଭଳି ଭାବରେ ତାଙ୍କୁ ଅପମାନ କରି ଛାଡ଼ିଥିଲେ। ଏବଂ ବହୁତ କଥା ରହିଛି, ଯାହା ହେଉ ଏଇଭଳି ଭାବରେ ଯେତେବେଳେ 17 ଥର ଆକ୍ରମଣ କଲା ପରେ ସବୁ ସୈନ୍ୟମାନଙ୍କୁ ହତ୍ୟା କରିଥିଲେ ଭଗବାନ, 18 ଥର ଯେତେବେଳେ ଆସିଥିଲେ ଜରାସନ୍ଧ, ସେତେବେଳେ ସେ ତାଙ୍କର ମଗଧ ରାଜ୍ୟରେ ସେ ବ୍ରାହ୍ମଣମାନଙ୍କୁ ଡାକିକିରି ବହୁତ ବଡ଼ ଭୋଜି ପ୍ରଦାନ କରିଥିଲେ। ଏବଂ ତାଙ୍କୁ ଜରାସନ୍ଧ ବିଷ୍ଣୁଙ୍କର ଉପାସକ ଥିଲେ, ବିଷ୍ଣୁଙ୍କର ଉପାସକ ଥିଲେ କିନ୍ତୁ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ବିଷ୍ଣୁଙ୍କର ଉପାସକ ଥିଲେ କିନ୍ତୁ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରୁନଥିଲେ, ତେଣୁ ତାଙ୍କୁ ରାକ୍ଷସ ବୋଲି କୁହାଯାଉଥିଲା, ଅସୁର ବୋଲି କୁହାଯାଉଥିଲା। ଏବଂ ଚୈତନ୍ୟ ଚରିତାମୃତର ଗ୍ରନ୍ଥକର୍ତ୍ତା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ସେହିଭଳି ଭାବରେ ଯେଉଁମାନେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରିକିରି ଚୈତନ୍ୟ ମହାପ୍ରଭୁଙ୍କୁ ଗ୍ରହଣ କରୁନାହାନ୍ତି ସେମାନେ ମଧ୍ୟ ଅସୁର। ଯାହା ହେଉ, ଏଭଳି ଭାବରେ ଯେତେବେଳେ ବ୍ରାହ୍ମଣମାନଙ୍କୁ ପ୍ରଣାମ କରୁଥିଲେ, ପ୍ରସାଦ ଦେଇକରି ସେମାନେ ଆଶୀର୍ବାଦ ଦେଲେ, ବିଜୟୀ ଭବ, ଯେତେବେଳେ ଆଶୀର୍ବାଦ ଦେଇଦେଲେ, ଯେତେବେଳେ କହିଲେ ମୁଁ ଏଥରକ ଯାଉଛି ଯୁଦ୍ଧ କରିବା ପାଇଁ, ଏଥରକ ଯଦି ମୁଁ ପରାଜୟ ହେବି ତାହେଲେ ତୁମକୁ ସବୁ ହତ୍ୟା କରିବି, ଏଇଭଳି ଭାବରେ କହିଥିଲେ। ତେଣୁ ବ୍ରାହ୍ମଣମାନେ ଭଗବାନଙ୍କୁ ତାଙ୍କର ଗୋଟେ ଖବର ଦେଇଥିଲେ, ପ୍ରଭୁ ଆପଣ ଯଦି ବିଜୟ ହେବେ ଆମର ମୃତ୍ୟୁ ହେବ, ଆପଣ ଯଦି ପରାଜୟ ହେବେ ଆମେ ଜୀବନ ପ୍ରାପ୍ତ ହେଉ, ଆପଣଙ୍କ ଇଚ୍ଛା। ତେଣୁ ଭଗବାନଙ୍କୁ ବ୍ରାହ୍ମଣ ହିତାୟତ, ତେଣୁ ତାଙ୍କୁ ତାଙ୍କର ରକ୍ଷା କରିବା ପାଇଁ ଭଗବାନ ହାରିଗଲେ, ଦୌଡ଼ିକିରି ପଳାଇଗଲେ। ଜରାସନ୍ଧ ବର୍ଣ୍ଣନା କରାଯାଇଛି, ମଥୁରା ଲୀଳାରେ ବର୍ଣ୍ଣନା କରାଯାଇଛି, ଭଗବାନ ଚାହେ କେତେ କେତେ କୋଟି ଆଣିଥିଲେ, 3 କୋଟି, 3 କୋଟି ସୈନ୍ୟ ଆଣିକରି ଆସିଥିଲା ସେ ଜରା, ଏ ଯେଉଁ ଯବନରାଜ 3 କୋଟି କାଳ ଯବନ ଆସିଥିଲା, କିନ୍ତୁ ଭଗବାନ କାଳ ଯବନକୁ ନିଜେ ହତ୍ୟା ନ କରିକିରି ମୁଚୁକୁନ୍ଦଙ୍କ ଦ୍ୱାରା ହତ୍ୟା କରାଇଥିଲେ, ଆମେ ସବୁ ଶୁଣୁଥିଲେ। ଏବଂ 3 କୋଟି ସୈନ୍ୟଙ୍କୁ ସେ ହତ୍ୟା କରିଥିଲେ, ତେଣୁ 3 କୋଟି ସୈନ୍ୟଙ୍କୁ ହତ୍ୟା କରି ତାଙ୍କର ଯେଉଁ ସବୁ ଶରୀରରେ ଯେଉଁ ସବୁ ଥିଲା ଅଳଙ୍କାର ସବୁ ଥିଲା ସେସବୁ ନେଇକିରି ଯିବା ପାଇଁ ବସୁଥିଲା ବେଳେ ସେହି ସମୟରେ ଜରାସନ୍ଧ ଆସି ପହଞ୍ଚିଗଲା 18 ଥର ପାଇଁ। ତେଣୁ ଜରାସନ୍ଧକୁ ଦେଖିକିରି ସେସବୁ ଧନକୁ ସବୁ ତ୍ୟାଗ କରିକି କୃଷ୍ଣ ଏବଂ ବଳରାମ ଧାଇଁଲେ, ଏ ଭଗବାନଙ୍କର ଗୋଟେ ଲୀଳା, ଏଭଳି ଭାବେ ଧାଇଁଲେ। ଏବଂ ଜରାସନ୍ଧ ଏବଂ ତା ସୈନ୍ୟମାନେ ତାଙ୍କ ପଛରେ ରଥରେ ଧାଉଁଛନ୍ତି, 500 କୋଶ ନା କେତେ, ଏତିକି ବାଟ ପଳାଇଲେ ଭଗବାନ ପଳାଇକିରି ସେଇଠି ଯେଉଁ ରହିଛି କ'ଣ ପ୍ରବର୍ଷଣ ପର୍ବତ ରହିଛି ତା ଉପରୁ ଚଢ଼ିଗଲେ କୃଷ୍ଣ ଏବଂ ବଳରାମ। ଚଢ଼ିଗଲା ପରେ ଜରାସନ୍ଧ କ'ଣ କଲା ନା ସେଇଟାକୁ ନିଆଁ ଲଗାଇଦେଲା, ପ୍ରବର୍ଷଣ ପର୍ବତକୁ ସବୁ ଇଏ କରିକିରି ଜାଳେଣୀ ଫାଣି ଲଗାଇକିରି ନିଆଁ ଲଗାଇଦେଲା। ତ ନିଆଁ ଲଗାଇଦେଲା ସେତେବେଳେ ଭଗବାନ ସେ ଭାବିଲା କ'ଣ ନା କୃଷ୍ଣ ବଳରାମ ମୃତ୍ୟୁବରଣ କଲେ, ମୁଁ ତ ଜାଳିଦେଲି ଆଉ ସେ କେଉଁଠୁ ବଞ୍ଚିବେ। କିନ୍ତୁ ଭଗବାନ କୃଷ୍ଣ ଏବଂ ବଳରାମ ଗୋଟିଏ ଡିଆଁ ମାରିଲେ ଆସି ପହଞ୍ଚିଗଲେ ଦ୍ୱାରକାରେ। ଭଗବାନ ଏଇଭଳି ନାଟକୀୟ ଭାବରେ ଲୀଳା ସବୁ କରୁଛନ୍ତି, ଭଗବାନଙ୍କ ସବୁକିଛି ଏଇଭଳି ଭାବରେ ଅଭିନୟ, ସବୁକିଛି ଭଗବାନଙ୍କ ଲୀଳା। ଇଏ ଭଗବାନ ତାଙ୍କର ରହିଛି ଯେଉଁଭଳି ଭାବରେ କେମିତି କ'ଣ ଲୀଳା କରିବେ ସବୁ ଆଗରୁ ଭଗବାନ ନିର୍ଦ୍ଧାରିତ କରିଛନ୍ତି, ସେ ଏପଟ ସେପଟ ହେଇପାରିବ ନାହିଁ। ତେଣୁ ଜରାସନ୍ଧ ଭାବୁଥିଲା କୃଷ୍ଣ ବଳରାମ ମୃତ୍ୟୁବରଣ କଲେ, ଏବେ ବହୁତ କଥା ରହିଛି ଆମର କହିବାର ଉଦ୍ଦେଶ୍ୟ। ଏଠି ଯେଉଁ ଭଗବାନ କହୁଛନ୍ତି ଯେ ରାଜଭ୍ୟୋ ବିଭ୍ୟତ ଶୁଭ୍ରୁ ସମୁଦ୍ରଂ ଶରଣଂ ଗତା, ମୁଁ ଏଇ ରାଜାମାନଙ୍କୁ ଭୟ କରିକିରି ସମୁଦ୍ରରେ ଆସିଛି, ତେଣୁ ଏଇଟା ବଡ଼ ହାସ୍ୟାସ୍ପଦ କଥା ରୁକ୍ମିଣୀ ଦେବୀ ଏ ଶ୍ଳୋକରେ କହୁଛନ୍ତି। କହୁଛନ୍ତି ଜାଡ଼ିୟଂ ବଚସ୍ତବ ଗଦାଗ୍ରଜ ଜସ୍ତୁ ଭୂପା, ପ୍ରଭୁ ଆପଣ ହେଉଛନ୍ତି ଗଦାଗ୍ରଜ, ଗଦ ଗଦଙ୍କର ବଡ଼ ଭାଇ ହେଉଛନ୍ତି କୃଷ୍ଣ, ଭଗବାନ କୃଷ୍ଣଙ୍କର ଅନେକ ସବୁ ରହିଛନ୍ତି, ଭାଇମାନେ ସବୁ ରହିଛନ୍ତି। ଭଗବାନ କୃଷ୍ଣଙ୍କର ବଡ଼ ଭାଇ ହେଉଛନ୍ତି ବଳରାମ, କିନ୍ତୁ କୃଷ୍ଣ ହେଉଛନ୍ତି ଗଦଙ୍କର ବଡ଼ ଭାଇ। ଏଇଭଳି ଭାବେ ଗଦଙ୍କର କାହିଁକି ତାଙ୍କୁ ତାଙ୍କର ନାମ ନେଉଛନ୍ତି ରୁକ୍ମିଣୀ ଦେବୀ, ନା ଗଦଙ୍କର ଏତେ ଶକ୍ତି ରହିଛି ସେ ସବୁ ରାଜାମାନଙ୍କୁ ପରାସ୍ତ କରିଦେବେ, ଆଉ ଇଏ ତାଙ୍କର ବଡ଼ ଭାଇ ତାଙ୍କ କଥା କ'ଣ କହିବା, ଗଦାଗ୍ରଜ ଗଦଙ୍କର ଅଗ୍ରଜ ସିଏ। ଜାଡ଼ିୟଙ୍ଗ ବଚସ୍ତ, ଆପଣ ଏ ଯେଉଁ କଥା କହିଲେ ଜାଡ଼ିୟଙ୍ଗ, ଜାଡ଼ିୟଙ୍ଗ ଅର୍ଥ ଶବ୍ଦରେ କୁହାଯାଉଛି ଅସଙ୍ଗତ, ହଁ ଏଇଟା ପ୍ରକୃତ ଠିକ କଥା ନୁହଁ, ଭଗବାନ ଏଭଳି ଭାବରେ କହିଲେ ଜାଡ଼ିୟଙ୍ଗ ଅସଙ୍ଗତ କଥା କହିଲେ ବଚସ୍ତବ, ଭଗବାନ ବଚନ ହେଉଛି ପରଂ ବଚନ, ପରଂ ବଚ ଭଗବତ ଗୀତାରେ ଭଗବାନ କହିଲେ ମୋର ବଚନ ହେଉଛି ପରମ ବଚ, କ'ଣ ସେ ଯେଉଁ ଲାଷ୍ଟକୁ କହିଲେ ସର୍ବଗୃହ ତମ ଭୂୟ ଶୃଣୁମି ପରମଂ ବଚ, ଭଗବାନଙ୍କ ବଚନ ହେଉଛି ଶ୍ରେଷ୍ଠ ବଚନ, ଭଗବାନ ବଚନ ସହିତ କାହାର ବଚନ ସମାନ ହୋଇପାରିବ ନାହିଁ, ଶ୍ରୁତି ମଧୁର ଏବଂ ତାହାର ଅନେକ ଅର୍ଥ ରହିଛି ଭଗବାନଙ୍କର କଥା, ସେ ଭଗବାନ କଥା ଆଉ ଭଗବାନ ଭିତରେ କିଛି ତଫାତ ନାହିଁ, ଇଏ ହେଉଛନ୍ତି ଭଗବାନ ଅଦ୍ୱୟ ଜ୍ଞାନ। ଅଧ୍ୟଜ୍ଞାନ ଭଗବାନ ଯାହା ତାଙ୍କର କଥା, ଆମେ ଯେଉଁ କଥା କହୁଛୁ ଇଏ ମଧ୍ୟ ସେଇ ଭଗବାନ, ଏବଂ ଆଠ ଭଗବାନ ଠାରୁ ଇଏ କଥା ମଧ୍ୟ କିଛି ଭିନ୍ନ ନୁହଁ, ଇଏ ଅଧ୍ୟଜ୍ଞାନ। ଏଇ କଥା ମାଧ୍ୟମରେ ଆମେ ଭଗବାନଙ୍କର ସଂଲାପ କରୁଛେ। ତେଣୁ ଭଗବାନଙ୍କ ଯେଉଁ ବଚନ, ଇଏ ହେଉଛି ପରମଙ୍କ ବଚନ, ଶ୍ରେଷ୍ଠ ବଚନ ଭଗବାନଙ୍କର। ତେଣୁ ଏଇଟା ଭଗବାନ ଭାଗବତମ୍, ଏ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟ ଚଉଷଠି ଶ୍ଳୋକରେ କହିଲେ, ସର୍ବଭୂୟ ତମଙ୍ଗ ଭୂୟ ଶୁଣମି ପରମଙ୍କ ବଚ। ଭଗବାନ ତିନି ପ୍ରକାର ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ, ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ, ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ଏ ଗୁହ୍ୟତମ ଜ୍ଞାନକୁ ଭଗବାନ ନବମ ସ୍କନ୍ଧ ଚଉତିରିଶ ଅଧ୍ୟାୟରେ ଚଉତିରିଶ ଶ୍ଳୋକରେ କହିସାରିଛନ୍ତି। ନବମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ ମନମନା ଭବ ଇତ୍ୟାଦି, ଇଏ ହେଉଛି ସବୁଠାରୁ କ'ଣ ଗୁପ୍ତ ଗୁହ୍ୟତମ ଜ୍ଞାନ। ତେଣୁ ଭଗବାନ ଆଉ ଥରେ ସେଇଟାକୁ କହିଲେ, କାରଣ ଲୋକମାନେ ଜାଣିପାରିବେ ନାହିଁ ଯେ ଗୀତାର ସାର କ'ଣ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି, ଗୀତାରେ ସାତଶହ ଶ୍ଳୋକ ରହିଛନ୍ତି, କିନ୍ତୁ ତାର ସାର ଆମେ ଦେଖୁଛେ, ବହୁତ ଲୋକ କହୁଛନ୍ତି ଗୀତା ସାର, କ'ଣ ଗୀତା ସାର, ନା ଯାହା ହେଉଛି ଠିକ୍ ହେଉଛି, ଯାହା ହେବ ଠିକ୍ ହେବ, ଏଇଭଳି ଭାବରେ ସାର କହୁଛନ୍ତି, କିନ୍ତୁ ଏଇଟା ଗୀତାର ସାର ନୁହଁ। ଗୀତାର ସାରକୁ କେହି କହିପାରିବେ ନାହିଁ, ଭଗବାନ ଛଡ଼ା ଆଉ କେହି କହିପାରିବେ ନାହିଁ। ତେଣୁ ଭଗବାନ ନିଜେ ଗୀତାର ସାରକୁ ଚଉଷଠି ଅକ୍ଷର ପ୍ରକାଶ କରିଦେଲେ। ଏ ଭଗବାନ, ଭଗବାନଙ୍କର ଶକ୍ତି ରହିଛି, କେତେ ସାତଶହ ଶ୍ଳୋକ ରହିଛି, ଗୋଟିଏ ଶ୍ଳୋକରେ କେତେ ଅକ୍ଷର ରହିଛି, ମିନିମମ୍ 32 ଅକ୍ଷର ଧରନ୍ତୁ, ବେଶୀ ଆହୁରି ଅଛି, ଅଧିକା ଅଧିକା ରହିଛି, ବିଭିନ୍ନ ଛନ୍ଦ ରହିଛି ଭଗବତ ଗୀତାରେ। ତେଣୁ କିନ୍ତୁ ଏ ସମସ୍ତକୁ 64 ଅକ୍ଷରରେ ଭଗବାନ ସାରଟାକୁ ଦେଇଦେଲେ। 65 ଏବଂ 66 ଯେଉଁ ଶ୍ଳୋକ ଅଛି ମନମନା ଭବ ଇତ୍ୟାଦି, ଏ 64 ଶ୍ଳୋକ, 64 ଅକ୍ଷର, 64 ଅକ୍ଷରରେ ଭଗବାନ ଗୀତାର ସାରକୁ ଦେଇଦେଲେ। ଭଗବାନ ଯଦି ନ ଦେଇଥାନ୍ତେ ଅନ୍ୟମାନେ କହିପାରିନଥାନ୍ତେ କେଉଁଟା ସାର, ଆଚାର୍ଯ୍ୟମାନେ ଅବଶ୍ୟ କହିପାରିଥାନ୍ତେ, କିନ୍ତୁ ସେଇଟା ଏତେ ସହଜ ନୁହଁ। ତେଣୁ ଆଚାର୍ଯ୍ୟମାନେ ଏଇଟା କହୁଛନ୍ତି, ଭଗବାନ ନିଜେ ସେଥିପାଇଁ କହିଲେ ଗୀତାର ସାରଟା କ'ଣ। ତେଣୁ ସେଇ ସାର କହିବା ପାଇଁ ହେଲେ ଭଗବାନ କହୁଛନ୍ତି, ସର୍ବଗୃହ୍ୟତମ ଗୃହ ଶୃଣୁମି ପରମ ବଚ। ଏ ଯେଉଁ ଗୃହ୍ୟତମ ଜ୍ଞାନ ମୁଁ ତୁମକୁ ଆଉ ଥରେ କହୁଛି, ଏଇଟା ହେଉଛି ପରମ ବଚନ। ଭଗବାନ ବଚନ ହେଉଛି ପରମ ବଚନ, ଶ୍ରେଷ୍ଠ ବଚନ। ତାଙ୍କର ବଚନ ସାଧାରଣ ବଚନ ନୁହଁ। କିନ୍ତୁ ଏଠି ଯେଉଁ କହିଲେ, ଏଠି ରୁକ୍ମିଣୀ ଦେବୀ କହିଲେ ଆପଣଙ୍କ ସେ ବଚନ ହେଉଛି ଜାଡ଼ିୟମ, ଅସଙ୍ଗତ। ଭଗବାନ କେତେବେଳେ କେଉଁଭଳି ଭାବରେ କ'ଣ କହିବେ ତାକୁ ବୁଝିବା ଏତେ ସହଜ ନୁହଁ, ଭଗବାନ ସେ। ତେଣୁ ବର୍ତ୍ତମାନ ରୁକ୍ମିଣୀ ଦେବୀ ବୁଝିଲେ, ସେତେବେଳେ ବୁଝିପାରୁନଥିଲେ। ତେଣୁ ବର୍ତ୍ତମାନ କହୁଛନ୍ତି ଜାଡ଼ିୟମ ବଚସ୍ତବ, କ'ଣ ନା ଗଦାଗ୍ରଜ, ହେ ଗଦାଗ୍ରଜ, ଆପଣଙ୍କ ଯେଉଁ ବଚନ ସବୁ କହିଲେ ଏଇଟା ଜାଡ଼ିୟମ, ଏଇଟା ସଙ୍ଗତ କଥା, ଠିକ୍ କଥା କହିନାହାନ୍ତି ପ୍ରଭୁ ଆପଣ। କ'ଣ ନା ଜସ୍ତୁ, ନା କେମିତି ମୁଁ ଠିକ୍ କଥା କହିନି ଯଦି ଭଗବାନ କହିବେ। ତେଣୁ ରୁକ୍ମିଣୀ କହୁଛନ୍ତି ଜସ୍ତୁ, ଯେହେତୁ ଭୂପାନ, ଭୂପାନ ଭୂପାନ କହିଲେ ରାଜାମାନଙ୍କୁ, ରାଜାମାନ ଭୂପାନ ବୋଲି କୁହାଯାଉଛି, ଭୂକୁ ସେମାନେ ପାଳନ କରନ୍ତି, ଭୂପାନ ପାଳନ କରନ୍ତି, ସେଥିପାଇଁ ଭୂପତି ବା ଭୂପାନ, ଭୂପାନ ବହୁବଚନରେ କୁହାଯାଉଛି। ଅନେକ ରାଜା ଥିଲେ ସେହି ସମୟରେ, ଏତେ ରାଜା ଥିଲେ, ଭୂମିଦେବୀ ତାଙ୍କର ବାହାରକୁ ସହାୟ କରିପାରିନଥିଲେ। ଆମ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, କ'ଣ କହିଲେ ନା ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ଶତାୟୁତେ, ଶହ ଶହ ଅୟୁତ ଅୟୁତ ରାଜାମାନେ ସେମାନେ ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିବାରୁ ଭୂମିଦେବୀ ଭାରାକ୍ରାନ୍ତ ହୋଇଯାଇଥିଲେ। ତେଣୁ ସେ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ବ୍ରହ୍ମା ଅନ୍ୟ ଦେବତାମାନଙ୍କ ସହିତ ଭୂମିଦେବୀଙ୍କୁ ନେଇକରି କ୍ଷୀର ସମୁଦ୍ର ନିକଟରେ ଭଗବାନଙ୍କୁ ସ୍ତୁତି କରିଥିଲେ, ଯେଉଁ ରହିଛି ପୁରୁଷ ସୂକ୍ତ ମନ୍ତ୍ରରେ। ତେଣୁ ଭଗବାନ କହିଥିଲେ ମୁଁ ଯିବି। ତେଣୁ ଭଗବାନ ତାଙ୍କର ଯେଉଁ ମିଶନ ରହିଛି, ଏ ତିନୋଟି ମିଶନ ରହିଛି ଭଗବାନଙ୍କର, ଏ ବାହ୍ୟ ଆମ ପାଇଁ ତିନୋଟି ମିଶନ, କ'ଣ ତିନୋଟି କାର୍ଯ୍ୟ ମିଶନ, ଭଗବାନଙ୍କ ମିଶନ ହେଉଛି କ'ଣ ନା, ଗୋଟେ ହେଉଛି ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ସେ ପରିତ୍ରାଣ କରିବେ ବା ତାଙ୍କୁ ଆନନ୍ଦ ପ୍ରଦାନ କରିବେ, ଏବଂ ବିନାଶାୟ ଦୁଷ୍କୃତାମ, ଯେଉଁମାନେ ଦୁଷ୍କୃତ, ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି ସେମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ, ଭଗବାନ ସେମାନଙ୍କୁ ବିନାଶ କରିବେ, ଏବଂ ଭଗବାନ ସେମାନଙ୍କୁ ବିନାଶ କରିବେ ତାଦ୍ୱାରା ତାଙ୍କ ପ୍ରତି ଯେ ନିଷ୍ଠୁରତା ଆଚରଣ କରୁଛନ୍ତି ତା ନୁହଁ, ତା ମଧ୍ୟ ତାଙ୍କ ପାଇଁ କଲ୍ୟାଣ। ଭଗବାନ ହେଉଛି କ'ଣ ମଙ୍ଗଳମୟ, ସବୁ ଅବସ୍ଥାରେ ସେ ମଙ୍ଗଳମୟ, ତାଙ୍କର କୌଣସି ଅମଙ୍ଗଳ ନାହିଁ। ମଙ୍ଗଳ ଭବନ ଅମଙ୍ଗଳ ହାରି, ଦଶରଥ ଅଜିର ବିହାରୀ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଆମ ରାମଚରିତ ମାନସରେ କୁହାଯାଏ ମଙ୍ଗଳ ଭବନ, ମଙ୍ଗଳର ସେ ହେଉଛନ୍ତି ଭବନ, ଅମଙ୍ଗଳ ହାରି ଅମଙ୍ଗଳକୁ ଦୂର କରିବେ ସେ ଯେଉଁ ଲୋକମାନଙ୍କୁ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ହତାରି ଗତିଦାୟକ, ଯେଉଁମାନଙ୍କୁ ସେ ହତ୍ୟା କରିବେ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରିବେ। ଆମର ଗତି କ'ଣ ଆମେ ଜାଣିନାହିଁ, ତେଣୁ ଅର୍ଜୁନ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ଶ୍ରୁତ ପ୍ରଭବ ପ୍ରଳୟ ସ୍ଥାନଂ ନିଧାନଂ ବିଜମବ୍ୟୟମ। ଭଗବାନଙ୍କର ଯେତେବେଳେ ଜ୍ଞାନ ଦେଇଦେଲେ ଅର୍ଜୁନଙ୍କୁ, ଗୁହ୍ୟ ଜ୍ଞାନ, ଗୁହ୍ୟତର ଜ୍ଞାନ ଏବଂ ଗୁହ୍ୟତମ ଜ୍ଞାନ, ନବମ ଅଧ୍ୟାୟ ସୁଦ୍ଧା ସବୁ ଜ୍ଞାନ ଦେଇଦେଲେ ଭଗବାନ, ତେଣୁ ଦଶମ ଅଧ୍ୟାୟରେ ଭଗବାନ ସ୍ତୁତି କରିଛନ୍ତି ଅର୍ଜୁନ ଭଗବାନ ପୂର୍ଣ୍ଣ। ଭଗବାନ ସେ ତ ସ୍ୱ ଭକ୍ତ, ଭଗବାନଙ୍କ ପାର୍ଷଦ ସିଏ, ଭଗବତ ପୂର୍ଣ୍ଣ ଜ୍ଞାନ ଅଛି, କିନ୍ତୁ ବଦ୍ଧ ଭଳି ବଦ୍ଧ ଜୀବ ଭଳି ସେ ରୋଡ଼ କରୁଛନ୍ତି। ତେଣୁ ଭଗବାନ ସବୁ ଜ୍ଞାନ ଦେଇସାରିଲା ପରେ ଅର୍ଜୁନ ଭଗବାନଙ୍କୁ ସ୍ତୁତିରେ ଏକଥା କହୁଛନ୍ତି, ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ, ଆପଣ ହେଉଛନ୍ତି ଗତି, ଆମର ଅନ୍ତିମ ଲକ୍ଷ୍ୟ କ'ଣ ଲୋକମାନେ ଜାଣନ୍ତି ନାହିଁ, ଶତକଡ଼ା ଅନେଶ୍ୱତ ଭାଗ ଲୋକମାନେ ଜାଣନ୍ତି ନାହିଁ ଆମର ଲକ୍ଷ୍ୟ କ'ଣ ହେବା ଉଚିତ। ସେମାନେ ଭାବୁଛନ୍ତି ଆମେ ବହୁତ ପ୍ରକାର ଉପଭୋଗ କଲେ ଆମର ଏଇଟା ଆମର ଜୀବନ ସାର୍ଥକ ହେବ, ଆମର ଅନ୍ତିମ ଲକ୍ଷ୍ୟଟା ଲୋକମାନେ ଜାଣନ୍ତି ନାହିଁ, ଅଧିକାଂଶ ଲୋକ ଜାଣନ୍ତି ନାହିଁ, କିନ୍ତୁ ଅର୍ଜୁନ ଜାଣିଲେ, କହିଲେ ଆପଣ ହେଉଛନ୍ତି ଗତି, ଶ୍ରେଷ୍ଠ ଗତି ହେଉଛନ୍ତି ଆପଣ, ଏବଂ ଆପଣ ହେଉଛନ୍ତି ଭର୍ତ୍ତା, ଆପଣ ସମସ୍ତଙ୍କୁ ପାଳନ କରନ୍ତି। ତେଣୁ ରାଜା ଯିଏ, ରାଜା ମଧ୍ୟ ସେଇଭଳି ଭାବେ ପାଳନ କରନ୍ତି। ଏ ସୃଷ୍ଟି ସ୍ଥିତି ସଂହାର ଯେଉଁ ଚାଲିଛି ଭୌତିକ ଜଗତରେ, ସୃଷ୍ଟିକର୍ତ୍ତା ହେଲେ ବ୍ରହ୍ମା, ପାଳନକର୍ତ୍ତା ହେଲେ ବିଷ୍ଣୁ, ଏବଂ ସଂହାରକର୍ତ୍ତା ହେଲେ ଶିବଜୀ। ତେଣୁ ବିଷ୍ଣୁ ପାଳନ କରନ୍ତି, ଅନ୍ୟ କେହି ପାଳନ କରିପାରିବେ ନାହିଁ, ତେଣୁ ଯେତେ ରାଜା ଯେହେତୁ ପାଳନ କରିବେ, ସେ ରାଜା ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି, ଚଳନ୍ତି ବିଷ୍ଣୁ ବୋଲି କୁହାଯାଏ। ରାଜା ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନାରାୟଣାଙ୍କ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ରାଜାଙ୍କର ପ୍ରତିନିଧି, ଭଗବାନଙ୍କ ପ୍ରତିନିଧି ସେ ହେବା କଥା, କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଅଧର୍ମର ପ୍ରତିନିଧି ହେଇକି ରହୁଥିଲେ, ରାଜା ହେଇକରି ପାଳନ କରୁନଥିଲେ, ତଥାକଥିତ ଭୂପାନ ପ୍ରକୃତ ପାଳନ କରୁନଥିଲେ ସେମାନେ, ସେମାନେ ନିଜ ଇନ୍ଦ୍ରତୃପ୍ତିରେ ଲାଗିଥିଲେ, ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିକିରି ନିଜ ଇନ୍ଦ୍ରତୃପ୍ତିରେ ଲାଗିଥିଲେ, କିନ୍ତୁ ତଥାପି ତାଙ୍କୁ ଭୂପାନ ବୋଲି କୁହାଯାଉଛି, ସେମାନେ ଭୂମିକୁ ପାଳନ କରୁଛନ୍ତି। ସେଇମାନେ ବିଦ୍ରାବ୍ୟ, ଭଗବାନଙ୍କୁ ଦେଖିକି ସବୁ ପଳେଇ ଯାଉଛନ୍ତି, ବିଦ୍ରାବ୍ୟ ସେ ପଳେଇ ଯାଉଛନ୍ତି କିଭଳି ଭାବରେ ନା, ସାରଙ୍ଗ ନିନଦେନ, ଭଗବାନ କେବଳ ସାରଙ୍ଗ ଧନର ଟଙ୍କାରରେ ଯେଉଁ ଗୁଣ ରହିଛି ସେ ଗୁଣକୁ ଯେତେବେଳେ ଟାଣି ଦେଉଛନ୍ତି, ଟଙ୍କାର ଯେଉଁ ଶବ୍ଦ ହେଉଛି ସେ ଶବ୍ଦରେ ଏ ରାଜାମାନେ ସବୁ ପଳେଇ ଯାଉଛନ୍ତି। ଇଏ ହେଉଛି ଭଗବାନଙ୍କର ଶକ୍ତି। ବିଦ୍ରାବ୍ୟ ସାଙ୍ଗ ନିନଦେନ ଜହର୍ଥ ମାଙ୍କ, ଏ ଲୀଳାଟି ଦଶମ ସ୍କନ୍ଦ 51 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କେମିତି ଭଗବାନ ଯାଇଥିଲେ ରୁକ୍ମିଣୀକୁ ଆଣିବା ପାଇଁ, ହରଣ କରିବା ପାଇଁ, ରୁକ୍ମିଣୀକୁ ହରଣ କରିବା ପାଇଁ ଯାଇଥିଲେ, ସବୁ ବିଶ୍ୱର ସବୁ ରାଜାମାନେ ଆସି ଉପସ୍ଥିତ ଥିଲେ, କୃଷ୍ଣ ଆସିଲେ ତାଙ୍କୁ ବାଧା ଦେବେ, ଦରକାର ପଡ଼ିଲେ ହତ୍ୟା କରିବେ, ଏଇଭଳି ଭାବରେ ବହୁତ ପ୍ରକାର ଘଟଣା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ରୁକ୍ମିଣୀ ଦେବୀ ଯେତେବେଳେ ବିବାହ କରିବା ପାଇଁ ସ୍ଥିର ହୋଇଯାଇଥିଲା, ଶିଶୁପାଳଙ୍କୁ ବିବାହ କରିଥାନ୍ତେ, ଆସିକରି ଦୁର୍ଗାଦେବୀ କୁଣ୍ଡିନପୁରରେ ଯେଉଁ ରହିଛି ଦୁର୍ଗାଦେବୀ ମନ୍ଦିର ରହିଛି, ସେଇଠି ଯାଇକରି ବିବାହ ପୂର୍ବରୁ ସେ ଦୁର୍ଗାଦେବୀଙ୍କର ଆଶୀର୍ବାଦ ମାଗିବା ପାଇଁ ଯାଇଥିଲେ, ସବୁ ସୈନ୍ୟମାନଙ୍କ ସହିତ ପ୍ରୋସେସନରେ ଯାଇଥିଲେ। ଏସବୁ ଲୀଳାକୁ ବିସ୍ତାର ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଆମେ ଆଲୋଚନା କରିଥିଲେ। ତେଣୁ ଏଇଭଳି ଭାବରେ ଦୁର୍ଗାଦେବୀଙ୍କର ପୂଜା କରିସାରିକି ଯେତେବେଳେ ଆସୁଛନ୍ତି, ସେଠି ଚାରିଆଡ଼େ ସବୁ ସୈନ୍ୟମାନେ ଛାଉଣି ହୋଇକି ରହିଛନ୍ତି, ଚାରିଆଡ଼େ ସୈନ୍ୟ, ରାଜାମାନେ ସବୁ ଅସ୍ତ୍ରଶସ୍ତ୍ର ଦ୍ୱାରା ପ୍ରସ୍ତୁତ ହୋଇକି ରହିଛନ୍ତି, କିଏ ଅଶ୍ୱ ଉପରେ, କିଏ ଗଜ ଉପରେ, କିଏ ରଥ ଉପରେ, ଏଇଭଳି ଭାବରେ ସେ ପ୍ରସ୍ତୁତ ହୋଇକି ରହିଛନ୍ତି, ଜଗିକି ରହିଛନ୍ତି, କାଳେ କୃଷ୍ଣ ଆସି ହରଣ କରିନେବେ ଏଇଭଳି ଭାବେ। କିନ୍ତୁ ଯେତେବେଳେ ରୁକ୍ମିଣୀ ଦେବୀ ଆସିଲେ ମନ୍ଦିରରୁ ବାହାରିଲେ, ବାହାରକୁ ଆସିଲେ ଓଢ଼ଣା ଟିକିଏ ଟେକିଦେଲେ କୃଷ୍ଣଙ୍କୁ ଦେଖିବା ପାଇଁ, କୃଷ୍ଣ କେଉଁଠି ଅଛନ୍ତି ସେ ତାଙ୍କ ପାଖକୁ ଯିବେ। ଆ ପୂର୍ବରୁ ସବୁ ଘଟଣା ବର୍ଣ୍ଣନା କରାଯାଇଛି, ରୁକ୍ମିଣୀ ଜାଣିଗଲେ ଭଗବାନ ଆସିଗଲେ ବୋଲି, କାରଣ ରୁକ୍ମିଣୀ ପଠେଇଥିଲେ, ବ୍ରାହ୍ମଣଙ୍କୁ ପଠେଇଥିଲେ, ତେଣୁ ସେ ତାଙ୍କୁ ଦେଖିଦେଇଥିଲେ, ତେଣୁ ଦେଖିନାହାନ୍ତି ତାଙ୍କୁ, ବ୍ରାହ୍ମଣର ଯେଉଁ ହସ ଦେଖିକରି ସେ ଜାଣିପାରିଲେ ଯେ ଭଗବାନ ଆସିଯାଇଛନ୍ତି। ତେଣୁ ଇଏ ବର୍ତ୍ତମାନ ଦୁର୍ଗାଦେବୀଙ୍କର ପୂଜା ସରିଲା ପରେ ତାଙ୍କ ଓଢ଼ଣାକୁ ଟିକିଏ ଟେକିଲେ ଦେଖିବା ପାଇଁ କୃଷ୍ଣ କେଉଁଠି ଅଛନ୍ତି। କିନ୍ତୁ ଚାରିଆଡ଼େ ସବୁ ରାଜାମାନେ ସବୁ ଛାଉଣି ହୋଇକି ରହିଥିଲେ ଅସ୍ତ୍ରଶସ୍ତ୍ର ସହିତ, କିନ୍ତୁ ସେମାନେ ଯେତେବେଳେ ଦେଖୁଛନ୍ତି ପୁରା ସଜାଗ ହୋଇକି ରହିଛନ୍ତି, ସତର୍କ ହୋଇ ରହିଛନ୍ତି, ସାବଧାନ ପୋଜିସନରେ ରହିଛନ୍ତି ସେମାନେ, ଆମେ ସବୁ କହିଲେ ସାବଧାନ ଆଉ ବିଶ୍ରାମ ସବୁ ରହିଛି, ତେଣୁ ସାବଧାନ ପୋଜିସନରେ ସେମାନେ ସବୁ ରହିଥିଲେ, କାଳେ କୃଷ୍ଣ କେତେବେଳେ ଆସିଯିବ, କିନ୍ତୁ ଏମାନେ ସବୁ ଲକ୍ଷ୍ୟ କରିଛନ୍ତି କେଉଁଠି ଗଲେ, କୁଆଡ଼େ ଗଲେ, କେଉଁଠି ଚାଲିଲେ, କ'ଣ ହେଲେ, ସବୁ ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି ରାଜାମାନେ, ଟିକନିକ ଭାବରେ ଦେଖୁଛନ୍ତି। କିନ୍ତୁ ରୁକ୍ମିଣୀ ଯେତେବେଳେ ମନ୍ଦିରରୁ ବାହାରିଲେ, ତାଙ୍କ ଓଢ଼ଣା ଟେକିଦେଲେ, ତାଙ୍କ ମୁଖକୁ ଦେଖିକିରି ସବୁ ରାଜାମାନେ ତଳେ ପଡ଼ିଗଲେ, ଭୂମି ଉପରେ ପଡ଼ିଗଲେ ଅସ୍ତ୍ର ସହିତ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ରୁକ୍ମିଣୀ ଦେବୀ ଯାଇକିରି କୃଷ୍ଣଙ୍କର ହାତ ଧରିକିରି ସେ ରଥ ଉପରୁ ଚାଲିଗଲେ, ଏବଂ ଭଗବାନ ରଥ ଚଳେଇକିରି ଚାଲିଗଲେ, ଦ୍ୱାରକା ମୁଖରେ ଦ୍ୱାରକା ଅଭିମୁଖକୁ ଚାଲିଲେ। ଏଭଳି ଭାବରେ ବହୁତ ଘଟଣା ରହିଛି। ତେଣୁ ରାଜାମାନେ ତାଙ୍କ ପଛରେ ଧାଉଁଥିଲେ, ରାଜାମାନେ ସବୁ ତାଙ୍କ ପଛରେ ଧାଉଁଥିଲେ, କିନ୍ତୁ ବଳରାମ ଆସି ଉପସ୍ଥିତ ହୋଇଗଲେ। ବଳରାମ ଉପସ୍ଥିତ ହୋଇ, ବଳରାମ ଯେତେବେଳେ ଯୁଦ୍ଧ ତାଙ୍କ ସହିତ, ବଳରାମ ଯାଦବ ସୈନ୍ୟମାନଙ୍କ ସହିତ ଯେତେବେଳେ ଯୁଦ୍ଧ କରୁଛନ୍ତି, ସେମାନେ ସବୁ ମୃତ୍ୟୁବରଣ କରିବା ପାଇଁ ଆରମ୍ଭ କଲେ, ତାପରେ ସବୁ ଧାଇଁକିରି ପଳେଇଗଲେ, ଧାଇଁକିରି ପଳେଇଗଲେ। ସେ କଥା ଏଇଠି ଇଏ କହୁଛନ୍ତି। ଭଗବାନଙ୍କର ଯେଉଁ ଆୟୁଧ ରହିଛି, ତା'ର ନାମ ରହିଛି ସବୁ ଦିବ୍ୟ। ଭଗବାନ ଯେଉଁଭଳି ଭାବରେ ଦିବ୍ୟ, ତାଙ୍କର ଆୟୁଧ ମଧ୍ୟ ସେଇଭଳି ଭାବରେ ଦିବ୍ୟ। ଭଗବାନଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ, ଏସବୁ ପଦ୍ମଟା ଆୟୁଧ ନୁହଁ, କିନ୍ତୁ କେତେବେଳେ ଆୟୁଧ ଭଳି କାର୍ଯ୍ୟକାରୀ ଭଗବାନ କରିପାରନ୍ତି, କିଛି ଅସୁବିଧା ନାହିଁ ଭଗବାନଙ୍କର। କିନ୍ତୁ ପଦ୍ମ ହେଉଛି ଭକ୍ତମାନଙ୍କ ପାଇଁ, ପଦ୍ମର ସୌନ୍ଦର୍ଯ୍ୟ ଦେଖିକିରି ପଦ୍ମ ବର୍ଣ୍ଣନା କରାଯାଇଛି। ଭଗବାନ ପାଦରେ ଏସବୁ ଚିହ୍ନ ରହିଛି, 19 ଚିହ୍ନ ରହିଛି, ସେଥିରେ ଗୋଟେ ଚିହ୍ନ ହେଉଛି ଭଗବାନ ପାଦରେ ଗୋଟେ ପଦ୍ମ ଚିହ୍ନ ରହିଛି। ଏ ପଦ୍ମ ଚିହ୍ନକୁ ଯେଉଁମାନେ ଧ୍ୟାନ କରିବେ, ବର୍ଣ୍ଣନା କରାଯାଇଛି, ପଦ୍ମର ଶୀତଳତା, ସେଭଳି ଶୀତଳତା ପ୍ରାପ୍ତ ହେବେ, ତାଙ୍କର ସବୁ ତ୍ରିତାପ ଚାଲିଯିବ, ଶୀତଳତା ସେମାନେ ପ୍ରାପ୍ତ ହେବେ। ତେଣୁ ଭଗବାନଙ୍କୁ ଯେଉଁ ଆୟୁଧ ରହିଛି, ସବୁ ଆୟୁଧମାନଙ୍କର ନାମ ରହିଛି। ଭଗବାନଙ୍କର ଯେଉଁ ରହିଛି ଶଙ୍ଖ, ଇଏ ହେଉଛି ପାଞ୍ଚଜନ୍ୟ ଶଙ୍ଖ। ଚକ୍ରର ନାମ ହେଉଛି ସୁଦର୍ଶନ, ଏବଂ ଗଦାର ନାମ ହେଉଛି କମୋଦକୀ, ଏବଂ ତାଙ୍କର ଯେଉଁ ଧନୁ ରହିଛି, ସେ ଧନୁର ନାମ ହେଉଛି ସାଙ୍ଗ ଧନୁ। ତେଣୁ ଏଠି ରୁକ୍ମିଣୀ ଦେବୀ କହୁଛନ୍ତି, ବିଦ୍ରାବ୍ୟ ସାଙ୍ଗ ନିନ ଦେନ, ସାଙ୍ଗ ଧନୁର ଟଙ୍କାରରେ ସବୁ ପଳେଇଗଲେ, ଭୟ କରିକି ପଳେଇଗଲେ, ଯହର୍ଥ ମାଙ୍ଗତ୍ୱମ, ତେଣୁ ଆପଣ ମୋତେ ହରଣ କଲେ, ମାଙ୍ଗତ୍ୱମ ଆପଣ ହରଣ କଲେ, ସବୁ ରାଜାମାନେ ଘେରିକି ରହିଥିଲେ। ତେଣୁ ରୁକ୍ମିଣୀ ଦେବୀ ଏଇଟାକୁ ଗୋଟେ ଉଦାହରଣ ଦେଉଛନ୍ତି, କିଭଳି ଭାବରେ ଭଗବାନ ରୁକ୍ମିଣୀ ଦେବୀଙ୍କୁ ହରଣ କରିଥିଲେ, ନା ସିଂହୋ ଯଥା ସ୍ୱବଳିମ ଈଶ, ହେ ଈଶ, ହେ ପ୍ରଭୁ, ଆପଣ ହେଉଛନ୍ତି ଈଶ ନିୟନ୍ତ୍ରଣକାରୀ, ସବୁକିଛିର ନିୟନ୍ତ୍ରଣ ଆପଣ କରନ୍ତି, ଆପଣଙ୍କୁ କେହି ନିୟନ୍ତ୍ରଣ କରିପାରନ୍ତି ନାହିଁ, ଆପଣ ସମସ୍ତଙ୍କ ନିୟନ୍ତ୍ରଣକାରୀ ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ପରମ ଈଶ୍ୱର। ଯେତେ ଆମେ ଦେଖୁଛେ ଭୌତିକ ଜଗତରେ ବହୁତ ପ୍ରକାର ନିୟନ୍ତ୍ରଣକାରୀ ରହିଛନ୍ତି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ। ଭଗବାନ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। ଏ କଥା ଆମର ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ଯେତେବେଳେ ଲକ୍ଷ୍ମୀ ଦେବୀ ସମୁଦ୍ର ମନ୍ଥନରୁ ବାହାରିଥିଲେ, ସେତେବେଳେ ସେ 3 ଶ୍ଳୋକରେ ଭଗବାନଙ୍କ ଭଗବତ୍ତାକୁ ପ୍ରକାଶ କରିଥିଲେ। ତା ଦେହରେ ଗୋଟିଏ ଶ୍ଳୋକରେ ଲକ୍ଷ୍ମୀ ଦେବୀ କହୁଛନ୍ତି, ସ ଈଶ୍ୱର କିଂ ନୂନ ତପୋଜସ୍ୟ ନମନ, ଏଇ ସେଇ ଲକ୍ଷ୍ମୀ ହେଉଛନ୍ତି ଏଇ ରୁକ୍ମିଣୀ ଦେବୀ, ସିଏ ହେଉଛନ୍ତି ସେ ସୀତା ଦେବୀ, ସେ ତାଙ୍କର ଲୀଳା ଚାଲିଛି, ଭଗବାନଙ୍କର ଲୀଳା ଏଇଠି ପୂଜିତ ହେଉଛନ୍ତି। କେତେ ପ୍ରକାର ସକାଳୁ 4:30 ଉଠିକିରି, ତା ପୂର୍ବରୁ ମଧ୍ୟ ମଙ୍ଗଳ ଆଳତୀ ପୂର୍ବରୁ ଆସିକିରି ଭଗବାନ ଭୋଗ ଲଗାଉଛନ୍ତି, ପୂଜାରୀ ଭଗବାନ ଭୋଗ ଲଗାଉଛନ୍ତି, ସେ ମଙ୍ଗଳା ଆଳତୀ ପ୍ରସାଦ ପାଇବା ପାଇଁ ସମସ୍ତେ ଲାଳାୟିତ, ଏଭଳି ପ୍ରସାଦ ସିଏ ସମସ୍ତେ ଲାଳାୟିତ, ଯାହା ବି ହଉ ସେ ବିଷୟରେ ଆମେ ଆଲୋଚନା କରିବା ନାହିଁ। ତେଣୁ ଭଗବାନ 4:30 ପୂର୍ବରୁ ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି, ଭଗବାନ ସେ ତାଙ୍କର କୌଣସି କ୍ଷୁଧା ନାହିଁ, କିନ୍ତୁ ଭକ୍ତ ସବୁବେଳେ ଭାବୁଛି କାଳେ ଭଗବାନ କ୍ଷୁଧା ହେଲା କି, ତେଣୁ 4:30 ପୂର୍ବରୁ ଭଗବାନ ଭୋଗ ଲଗାଉଛନ୍ତି, ମଙ୍ଗଳା ଆଳତୀ ଯାହାକୁ କୁହାଯାଏ, ସାଧାରଣତଃ ଛେନା ଭୋଗ ଲାଗେ ଭଗବାନଙ୍କର ମଙ୍ଗଳା ଆଳତୀରେ, ଛେନାଟି ଭୋଗଟି ଲାଗେ। ତେଣୁ ଏ ଯେଉଁ ରହିଛନ୍ତି ଭଗବାନଙ୍କୁ ଚାଲିଛି ସେବା ଚାଲିଛି, ସେତେବେଳଠୁ ଚାଲିକି ରାତି ପର୍ଯ୍ୟନ୍ତ, ରାତି 8:00-9:00 ପର୍ଯ୍ୟନ୍ତ ଭଗବାନ ଶୟନ ଆଳତୀ ପର୍ଯ୍ୟନ୍ତ ଚାଲିଛି ଭଗବାନଙ୍କର ସେବା, ଗୋଟେ ପରେ ଗୋଟେ ପରେ ଗୋଟେ ପରେ ସେବା ଚାଲିଛି। ଏମିତିକି ଆଚାର୍ଯ୍ୟ ମାନେ ଟୀକାରେ କହୁଛନ୍ତି, ଭକ୍ତମାନେ ଭଗବାନଙ୍କୁ ଶୟନ ଦେଲା ପରେ ଯେତେବେଳେ ନିଜେ ବିଶ୍ରାମ ନେଉଛନ୍ତି, ରାତିରେ ଶୋଇ ପଡ଼ୁଛନ୍ତି, ସେଇଟା ମଧ୍ୟ ଭକ୍ତି, ଭକ୍ତଙ୍କର ସେଇଟା ମଧ୍ୟ ଭକ୍ତି, ଭକ୍ତଙ୍କର ଶୟନ ମଧ୍ୟ ଭକ୍ତି, ଭଗବାନଙ୍କର ପାଇଁ ଭକ୍ତମାନେ ସକାଳୁ ଉଠିକି ଯେଉଁ ଦାନ୍ତ ଘଷୁଛନ୍ତି ବା ପାଇଖାନା ଯାଉଛନ୍ତି, ଏସବୁ ମଧ୍ୟ ଭଗବାନ ଭକ୍ତି। କାଇନ ବାଚା ମନସେ ଇନ୍ଦ୍ରିୟବା କ'ଣ, କାଇନ ବାଚା ମନସେ ଦେଇବା କରୋତି ଯଜ୍ଜତ୍ ସକଳଂ ପରସ୍ମୈ ନାରାୟଣ ଏତି ସମର୍ପୟେତତ୍। ଯାହା ସବୁ କରୁଛନ୍ତି ସବୁ ଭଗବାନ ସମର୍ପଣ କରୁଛନ୍ତି, ଇଏ ଭଗବାନଙ୍କର ଭକ୍ତଙ୍କର ଏଇଭଳି ଭାବରେ ସ୍ଥିତି, ସେ ଯାହା କଲେ ମଧ୍ୟ ସେଇଟା ଭକ୍ତି। ଏ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଏଠି ନବଯୋଗେନ୍ଦ୍ର ଯେଉଁ କହିଛନ୍ତି, କାଇନ ବାଚା ମନସେ ଇନ୍ଦ୍ରିୟେନ ବା ବୁଦ୍ଧ୍ୟାତ୍ମନା ବା ଯାହା ସବୁ କରୁଛନ୍ତି ଶରୀର ଦ୍ୱାରା, ବଚନ ଦ୍ୱାରା ବା ମନ ଦ୍ୱାରା ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ବା ବୁଦ୍ଧି ଦ୍ୱାରା, ଯାହା ସବୁ ଅନୁସୂତ ସ୍ୱଭାବାତ୍ କରୋତି ଯତ୍ ଯତ୍ ସକଳ ସମର୍ପୟି, ଏସବୁ ଯାହା ସବୁ କରୁଛନ୍ତି ସେମାନେ ଭଗବାନଙ୍କୁ ଅର୍ପଣ କରୁଛନ୍ତି। ଏ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ଏକାଦଶ ଦ୍ୱିତୀୟ ଅଧ୍ୟାୟ 36 ଶ୍ଳୋକରେ ଏଇଟା ରହିଛି। ତେଣୁ ଏଇଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏମିତିକି ଭକ୍ତମାନେ ମୂତ୍ର ପୁରୁଷ ଉତ୍ସର୍ଗ ମୁଖ ମୁଖ କ୍ଷାଳନ୍ତ ଦନ୍ତ ଧାବନ ସ୍ନାନ ଦର୍ଶନ ଶ୍ରବଣ କଥନାଦି ବ୍ୟାପାର ଭକ୍ତି ଅଙ୍ଗାନି ଭବେଇ ହୋଇତି। ଏମିତିକି ସେମାନେ ଯେଉଁ କ'ଣ ମୂତ୍ର ତ୍ୟାଗ କରୁଛନ୍ତି ବା ମଳତ୍ୟାଗ କରୁଛନ୍ତି, ମୁଖ ଧୋଉଛନ୍ତି, ଦାନ୍ତ ଘଷୁଛନ୍ତି, ସ୍ନାନ କରୁଛନ୍ତି, ଯାହା କରୁଛନ୍ତି ସବୁକିଛି ଭକ୍ତି ଅଙ୍ଗ, ଭକ୍ତିର ଅଙ୍ଗ, ଇଏ ଭଗବାନଙ୍କ କୃପା। ତେଣୁ ଭକ୍ତ ସବୁବେଳେ ଭଗବାନ ସହିତ ଯୁକ୍ତ ହୋଇଗଲେ, ଆଉ ଏମିତି କିଛି ନାହିଁ ଯେ ଭଗବାନ ଠାରୁ ବିଯୁକ୍ତ ହୋଇଗଲେ, ସେ ଶୟନ ମଧ୍ୟ ସେଇଟା ଭକ୍ତିରେ ଯାଉଛି। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି, ଇଏ ଯେଉଁ ରହିଛି ଭଗବାନ ସମସ୍ତ ଈଶ ନିୟନ୍ତ୍ରଣକାରୀ, ସେ ସବୁକିଛି ସେ ନିୟନ୍ତ୍ରଣକାରୀ ନିୟନ୍ତ୍ରଣ କରୁଛନ୍ତି। ଯେମିତିକି କ'ଣ ଭଗବାନ ଏଭଳି ନିୟନ୍ତ୍ରଣକାରୀ, ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି, ସେ କହୁଛନ୍ତି ଯେ ଉପଦେଷ୍ଟା ହନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମିତି ଚାଭୁକ୍ତ ଦେଶବିନ୍ ପୁରୁଷ ପର। ଏ ଆମର ହୃଦୟ ଭିତରେ ଦୁଇ ଜଣ ପୁରୁଷ ରହିଛନ୍ତି, ଜଣେ ପୁରୁଷ ହେଉଛି ଜୀବାତ୍ମା, ଆଉ ଜଣେ ପୁରୁଷ ହେଉଛନ୍ତି ପରମାତ୍ମା, ପୁରୁଷ ପର, ସିଏ ହେଉଛି ଶ୍ରେଷ୍ଠ ପୁରୁଷ ସିଏ। ତେଣୁ ଭଗବାନ କହିଲେ ଉପଦେଷ୍ଟା, ଭଗବାନ ସବୁକିଛି ଦେଖୁଛନ୍ତି, କୋଟିଏ ବର୍ଷ ତଳେ ଆମ କେଉଁ ସମୟରେ କିଭଳି ଭାବରେ କଥା କହୁଥିଲେ, କିଭଳି ଭାବରେ କ'ଣ କରୁଥିଲେ ସବୁ ଭଗବାନ କହିଦେବେ। ଭଗବାନ କେତେଥର ଆମେ ଚକ୍ଷୁରେ ପଲକ ପକାଉଛେ ସେସବୁ ଭଗବାନ କହିଦେବେ। ଆଜି ପର୍ଯ୍ୟନ୍ତ ଆମେ କେତେଥର ଜନ୍ମ ନେଇଛେ, କେଉଁଠି କ'ଣ ଜନ୍ମ ନେଇଛେ, କ'ଣ କରିଛେ, କେତେଥର ଚକ୍ଷୁରେ ପଲକ ପଡ଼ିଛି ସବୁ ଭଗବାନ ହିସାବ କରି କହିଦେବେ, ଏତିକି ଥର ତୁମେ ଚକ୍ଷୁରେ ପଲକ ପଡ଼ିଛି, ଇଏ ହେଉଛି ଭଗବାନ। ଏଭଳି ଭାବରେ ଭଗବାନଙ୍କର ଶକ୍ତି ରହିଛି, ଏ ସାଧାରଣ କଥା ନୁହଁ, ଈଶ ନିୟନ୍ତ୍ରଣକାରୀ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଏମିତି ନୁହଁ ଭଗବାନ ନିୟନ୍ତ୍ରଣ ବାହାର ହୋଇଗଲା ଏ କରିପାରିଲେ ନାହିଁ, ନା ସବୁକିଛିର ନିୟନ୍ତ୍ରଣ ସେ କରୁଛନ୍ତି ପରମେଶ୍ୱର। ଏ କଥା କହୁଥିଲେ ଲକ୍ଷ୍ମୀ ଦେବୀ, ନୂନଙ୍ଗ ତପୋଜସ୍ୟ ନାମନୁରୀ, ବହୁତ ବ୍ୟକ୍ତି ରହିଛନ୍ତି, ବହୁତ ପ୍ରକାର ତପସ୍ୟା କରୁଛନ୍ତି କିନ୍ତୁ କ୍ରୋଧକୁ ଜୟ କରିପାରୁନାହାନ୍ତି, ଯେମିତି ଦୁର୍ବାସା ମୁନିକୁ ଲକ୍ଷ୍ୟ କରି ସେ କହୁଛନ୍ତି ଲକ୍ଷ୍ମୀ ଦେବୀ। ଦୁର୍ବାସା ମୁନି ସେତେ ନଥାଇପାରନ୍ତି କିନ୍ତୁ ସବୁ ତ୍ରିଲୋକର ଯେଉଁମାନେ ଅଧିବାସୀ ରହିଛି ସମସ୍ତଙ୍କର ହିସାବ କରୁଛନ୍ତି ଲକ୍ଷ୍ମୀ ଦେବୀ। ଲକ୍ଷ୍ମୀ ଦେବୀ ମଧ୍ୟ ସେଇଭଳି ଭାବରେ ଭଗବାନ ଭଳି ଶକ୍ତିପ୍ରାପ୍ତ ହୋଇଛନ୍ତି, ସେହି ରୁକ୍ମିଣୀ ଦେବୀ, ସେହି ସୀତା ଦେବୀ, ତାଙ୍କର ଲୀଳା ଚାଲିଛି ଭଗବାନଙ୍କର, ଏଇସବୁ ରହିଛି। ତେଣୁ ଏ ଶ୍ଲୋକର ଆଚାର୍ଯ୍ୟମାନେ କହୁଛନ୍ତି, ଏଇ ଯେଉଁ ଶବ୍ଦଟି କହିଲେ ମନୁ ନିର୍ଜୟ କହିଲେ, ଏଇ ଯେଉଁ ଦୁର୍ବାସା, ଦୁର୍ବାସା ନିଜର କ୍ରୋଧକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ, ମନୁ ନିର୍ଗ୍ରହ ନିଗ୍ରହ ମନୁ ନିର୍ଜୟ ନୂନଙ୍ଗ ତପଜସ୍ୟନ ମନୁ ନିର୍ଜୟ, ମନକୁ ସେମାନେ କଣ୍ଟ୍ରୋଲ କରିପାରୁନାହାନ୍ତି, କି ଈଶ୍ୱର ସିଏ। ସେଇଭଳି ଭାବରେ ନୂନଙ୍ଗ ତପଜସ୍ୟନ ମନୁ ନିର୍ଜୟ ଜ୍ଞାନଙ୍କ ଚିତ୍ତସ୍ୟନ ସଙ୍ଗବର୍ଜିତ, ବହୁତ ପ୍ରକାର ଜ୍ଞାନ ରହିଛି, ବିଶେଷ ଭାବରେ ଶୁକ୍ରାଚାର୍ଯ୍ୟଙ୍କ ବିଷୟରେ କୁହାଯାଉଛି, ଶୁକ୍ରାଚାର୍ଯ୍ୟଙ୍କର ଏତେ ଜ୍ଞାନ ରହିଛି, ମୋତେ ମୃତ ବ୍ୟକ୍ତିକୁ ସିଏ ଜୀବନ ଜୀବନ୍ତ ଦେଇଦେବେ, ଜୀବନ୍ତ କରିଦେବେ ସିଏ, ହଁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କ ପାଖରେ ଅଛି, ହଁ କିନ୍ତୁ ସିଏ ଅସୁରମାନଙ୍କ ସଙ୍ଗରେ ରହୁଛନ୍ତି, ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରାଉଛନ୍ତି ଅସୁରମାନଙ୍କୁ, ଏଭଳି ଭାବରେ ତାଙ୍କର ସେ ଜ୍ଞାନର ମୂଲ୍ୟ କ'ଣ? ହଁ ସେଇଭଳି ଭାବରେ କଶ୍ଚିନ୍ ମହାନ୍ତସ ନମନୁ ନିର୍ଜୟ, ବହୁତ ମହାନ ବ୍ୟକ୍ତି ଅଛନ୍ତି, ତାଙ୍କ ଭିତରେ ବ୍ରହ୍ମା ଜଣେ ମଧ୍ୟ ମହାନ ବ୍ୟକ୍ତି, କିନ୍ତୁ ସେ ମଧ୍ୟ ନିଜର କାମକୁ ଜୟ କରିପାରିନାହାନ୍ତି, ନା କାମ ନିର୍ଜୟ, ସଈଶ୍ୱର କିଂ ପରତ ବିପାଶ୍ରେ, ଆଉ ସେ କି ଈଶ୍ୱର, ସେ କି ନିୟନ୍ତ୍ରଣ କରେ, ଯିଏ ଅନ୍ୟର ଆଶ୍ରୟରେ ରହୁଛନ୍ତି, ଯେମିତି ଇନ୍ଦ୍ର ଆମର ଯେଉଁ ବର୍ତ୍ତମାନ ଇନ୍ଦ୍ର ରହିଛନ୍ତି ପୁରନ୍ଦର, ତାଙ୍କ ଉପରେ ଯେତେବେଳେ ବିପଦ ଆସିଯାଏ ସେତେବେଳେ ସେ ଭଗବାନଙ୍କୁ ଶରଣରେ ଯାଆନ୍ତି, ଭଗବାନ ରକ୍ଷା କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଇଏ ହେଉଛନ୍ତି ଭଗବାନ, ହେଉଛନ୍ତି ଈଶ୍ୱର, ଈଶ୍ୱର ନିୟନ୍ତ୍ରଣକାରୀ, ସବୁକିଛି ନିୟନ୍ତ୍ରଣ କରିବେ କରିବେ। ରାତି ପାଇଥିଲେ ରୁକ୍ମିଣୀ ଦେବୀ ବିବାହ କରିଥାନ୍ତେ ପଶୁ ଶିଶୁପାଳଙ୍କୁ, କିନ୍ତୁ ଭଗବାନ ତାଙ୍କୁ ହରଣ କଲେ, ତେଣୁ ଅସମ୍ଭବକୁ ସେ ସମ୍ଭବ କରିପାରିବେ, ଇଏ ହେଉଛନ୍ତି ଭଗବାନ, ଭଗବାନ ଶକ୍ତି ଏଇଭଳି ଭାବ ରହିଛି। ତେଣୁ ଏଠି କହୁଛନ୍ତି ସିଂହ ଯଥା ସ୍ୱବଳି, ସିଂହ ଯେତେବେଳେ ଆକ୍ରମଣ କରେ, ଏମିତିକି ଗୋଟେ ପଶୁକୁ ଆମର କୁହାଯାଇଛି ଜଣେ ପଶୁ ଆଉ ଗୋଟେ ପଶୁର ଜୀବନ, ଭଗବାନ ଏଭଳି ଭାବରେ ସୃଷ୍ଟି ନିୟନ୍ତ୍ରଣ ସୃଷ୍ଟି କରିଛନ୍ତି। ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ନାରଦ ମୁନି କଥା କହୁଛନ୍ତି, ଯେତେବେଳେ ଯୁଧିଷ୍ଠିର ମହାରାଜ ଯେତେବେଳେ କ'ଣ ମହାଭାରତ ଯୁଦ୍ଧରେ ଜୟଲାଭ କଲା ପରେ ରାଜଶାସନ କରୁଥିଲେ, ସେହି ସମୟରେ ଧୃତରାଷ୍ଟ୍ର ଇତ୍ୟାଦି ସେମାନଙ୍କର ପୁତ୍ରମାନେ ସବୁ ମୃତ୍ୟୁବରଣ କରିସାରିଥିଲେ, ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ସେ ତାଙ୍କର ଯୁଧିଷ୍ଠିର ମହାରାଜଙ୍କ ଆଶ୍ରୟରେ ରହିଥିଲେ, ତାଙ୍କୁ ତାଙ୍କର ଯତ୍ନ ନେଉଥିଲେ, ଏମିତିକି ସବୁଦିନେ ତ୍ରିଲୋକର ଅଧିପତି ସିଏ, ସମଗ୍ର ସମା ପୃଥିବୀର ସମ୍ରାଟ, କିନ୍ତୁ ସକାଳୁ ଉଠିକରି ସେ ଦାନ ଧର୍ମ ଇତ୍ୟାଦି କଲାପରେ ଭଗବାନଙ୍କ ଆରାଧନା କଲାପରେ ଯାଇକି ତାଙ୍କୁ ପ୍ରଣାମ କରୁଥିଲେ, ଧୃତରାଷ୍ଟ୍ର ଏବଂ ଗାନ୍ଧାରୀକୁ ଯାଇ ପ୍ରଣାମ କରୁଥିଲେ, ଏହିସବୁ ଲୀଳା ବର୍ଣ୍ଣନା କରାଯାଇଛି ଯୁଧିଷ୍ଠିର ଧର୍ମରାଜ। ତେଣୁ ଏ ଯେଉଁ ବିଦୁର ଯାଇଥିଲେ, ଏଇସବୁ ବହୁତ ଘଟଣା ରହିଛି, କିନ୍ତୁ ବିଦୁରଙ୍କର କଥା ଶୁଣିକରି ଧୃତରାଷ୍ଟ୍ର ମହାରାଜଙ୍କର ଯାଇକି ବୈରାଗ୍ୟ ଆସିଲା, ଧୃତରାଷ୍ଟ୍ର ମହାରାଜଙ୍କୁ ବହୁତ ପ୍ରକାର ଜ୍ଞାନ ପ୍ରଦାନ କରାଯାଇଛି, ଭୀଷ୍ମଦେବ ଜ୍ଞାନ ଦେଉଥିଲେ, ବିଦୁର ମଧ୍ୟ ଜ୍ଞାନ ଦେଉଥିଲେ, ମୈତ୍ରମିତ୍ୟାଦି ଋଷିମାନେ ମଧ୍ୟ ଜ୍ଞାନ, ଭୀଷ୍ମଦେବ ମଧ୍ୟ ଜ୍ଞାନ ଦେଉଥିଲେ, ଏମିତି ଭଗବାନ ମଧ୍ୟ ପଠାଇଥିଲେ ଅକ୍ରୂରଙ୍କୁ, ଆମେ 48 ମଧ୍ୟ 49 ଅଧ୍ୟାୟରେ ଶୁଣୁଥିଲେ ସେଇଟା, କେମିତି ଅକ୍ରୂର ଯାଇକି ତାକୁ ଜ୍ଞାନ ଦେଉଥିଲେ, କିନ୍ତୁ ଧୃତରାଷ୍ଟ୍ର ମହାରାଜଙ୍କର ସେ ଜ୍ଞାନ ଆସୁନଥିଲା, ପ୍ରାପ୍ତ ହୋଇପାରୁନଥିଲେ, କିନ୍ତୁ ବିଦୁର ଯେତେବେଳେ ତାଙ୍କର ପୁତ୍ର ସବୁ ମୃତ୍ୟୁବରଣ କଲେ, ସେତେବେଳେ ଯେତେବେଳେ ବିଦୁର ଯାଇକି ତାଙ୍କୁ ବହୁତ କଡ଼ା କଥା କହିଲେ, ପ୍ରଥମ ସ୍କନ୍ଦ 13 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ସେହି ସମୟରେ ତାଙ୍କର ଜ୍ଞାନ ଆସିଲା, ବୈରାଗ୍ୟ ଆସିଲା, ଏବଂ ରାତାରାତି ଗାନ୍ଧାରୀଙ୍କ ସହିତ ଏବଂ ବିଦୁର ମିଶିକରି ସମସ୍ତେ ପଳାଇଗଲେ, ତିନିଜଣ ଯାକ ପଳାଇଗଲେ। ତେଣୁ ଯୁଧିଷ୍ଠିର ମହାରାଜ ଯେତେବେଳେ ଦେଖିଲେ ସକାଳୁ ଉଠିକରି ତା ପିତାମାତା ବା ଗାନ୍ଧାରୀ ଏବଂ ଇଏ ପ୍ରଣାମ କରିବା ପାଇଁ ଯାଉଥିଲେ, ଦେଖିଲେ ପାଇଲେ ନାହିଁ ତାଙ୍କୁ, ଏବଂ ପଚାରିଲେ ତାଙ୍କର ସଚିବ ଯିଏ ରହିଛି ସଞ୍ଜୟ, ଯିଏ ଭଗବତ ଗୀତା କହିଛନ୍ତି, ସଞ୍ଜୟ ପଚାରିଲେ, ସଞ୍ଜୟ କୁଆଡ଼େ ଗଲେ, ଆମର ପିତାଶ୍ରୀ କୁଆଡ଼େ ଗଲେ, କିନ୍ତୁ ସଞ୍ଜୟ ମଧ୍ୟ କ୍ରନ୍ଦନ କରି କହୁଛନ୍ତି ମୁଁ ଜାଣିପାରିଲି ନାହିଁ ସେ କୁଆଡ଼େ ଚାଲିଯାଇଛନ୍ତି। ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ କ୍ରନ୍ଦନ କରୁଛନ୍ତି ଧର୍ମରାଜ। ସେହି ସମୟରେ ନାରଦ ମୁନି ଆସି ପହଞ୍ଚିଗଲେ, ନାରଦ ମୁନି ଆସି କହୁଛନ୍ତି, ଏ ଶ୍ଳୋକଟି କହିଛନ୍ତି ଭାଗବତ ପ୍ରଥମ ସ୍କନ୍ଦ 13 ଅଧ୍ୟାୟରେ ଏ ଶ୍ଳୋକଟି ରହିଛି, ସେ କହୁଛନ୍ତି ଅହସ୍ତାନି ସହସ୍ତାନମ୍ ଅପାଦାନି ଚତୁଷ୍ପାଦମ୍ ଫର୍ଗୁଣୀ ତତ୍ର କ'ଣ ମହାମହତଂ ଜୀବ ଜୀବସ୍ୟ ଜୀବନମ୍। ଭଗବାନ ଏଭଳି ସୃଷ୍ଟି କରିଛନ୍ତି, ସେ ତାଙ୍କ ଭିତରେ ଖାଦ୍ୟ ବ୍ୟବସ୍ଥା କରିଛନ୍ତି ସିଏ, ଅହସ୍ତାନି ସହସ୍ତାନମ୍ ଯେଉଁମାନଙ୍କର ହାତ ନାହିଁ, ହାତ ଥିବା ପ୍ରାଣୀଙ୍କର ସେ ହେଉଛନ୍ତି ଭୋଜନ, ଯେମିତି ସିଂହ ଇତ୍ୟାଦି ଏମାନେ ସବୁ ଅନ୍ୟ ଛୋଟ ପଶୁମାନଙ୍କୁ ଖାଦ୍ୟ ଗ୍ରହଣ କରୁଛନ୍ତି, ଅସ୍ଥାନି ସସ୍ଥାନ ପାଦାନି ଚତୁଷ୍ପାଦମ୍ ଯେଉଁମାନଙ୍କ ପାଦ ନାହିଁ ସେମାନେ ଚତୁଷ୍ପାଦ ପ୍ରାଣୀମାନଙ୍କର ଭୋଜନ ବା ଖାଦ୍ୟ। ଫାର୍ଗୁନି ତତ୍ର ମହତାମ ଯେଉଁମାନେ ଦୁର୍ବଳ ଜୀବ ସେମାନେ ସବଳ ଜୀବଙ୍କର ଖାଦ୍ୟ। ଏଇଭଳି ଭାବରେ ଭଗବାନ ଏଇ ସୃଷ୍ଟି ରଚନା କରିଛନ୍ତି। ଜୀବ ଜୀବସ୍ୱ ଜୀବନ, ଗୋଟେ ଜୀବ ଗୋଟେ ଜୀବର ଜୀବନ। ଆଦେହରେ ବହୁତ କଥା ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ, କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ସିଂହ ଆକ୍ରମଣ କରେ। ସିଂହ ଆକ୍ରମଣ କରି ଯେଉଁମାନେ ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ ଏଇ ଯେଉଁ ଆମିଷ ଭକ୍ଷଣ କରୁଛନ୍ତି ତାଙ୍କୁ ଭଗବାନ ସୁଯୋଗ ଦେବେ, ପରଜନ୍ମରେ ସେମାନେ ଏଇ ବଜାରରୁ ଯାଇ କିଣିବେନି, ଆକ୍ରମଣ କରିକି ଖାଇବେ। ସିଂହ ଇତ୍ୟାଦି ଯେମିତି ପାଗ ସିଂହ ସବୁ ରହିଛନ୍ତି, ସେମାନେ ସବୁ ଏସବୁ ଭାବରେ କ'ଣ ଶିକାର କରିକିରି ଖାଦ୍ୟ ଗ୍ରହଣ କରିବେ, ଭଗବାନ ତାଙ୍କୁ ସୁଯୋଗ ପ୍ରଦାନ କରିବେ। ଆମେ ବହୁତ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ସେଇ ମନୁଷ୍ୟ ଜନ୍ମରେ ପୁଣି ଯଦି ଏଇଭଳି ଭାବରେ ପଶୁ ଭଳି କାର୍ଯ୍ୟ କରିବା, ପୁଣି ପର ଜନ୍ମରେ ପଶୁ ହେବା। ତେଣୁ ଯାହା ବି ହେଉ, ପଶୁମାନଙ୍କର ବ୍ୟବସ୍ଥାରେ ଭଗବାନଙ୍କ ବ୍ୟବସ୍ଥା ଏଇଟା, ସେମାନେ ଗୋଟେ ଜୀବକୁ ଶିକାର କରି ସେମାନେ ଖାଦ୍ୟ ଗ୍ରହଣ କରିବେ। ବର୍ଣ୍ଣନା କରାଯାଇଛି, ଚାଣକ୍ୟ ପଣ୍ଡିତ ମୋତେ କହିଛନ୍ତି ଏଇଟାକୁ ତାଙ୍କ ନୀତି ବାକ୍ୟରେ, ଏମିତିକି ସିଂହ ବଣ ପଶୁର କ'ଣ ରାଜା, ବଣର ରାଜା ହେଉଛନ୍ତି ସିଂହ, ବିନା ମନ୍ତ୍ରୀ ବିନା ପାର୍ଷଦଙ୍କ ସହିତ ପାର୍ଷଦମାନଙ୍କ ବିନାରେ ମଧ୍ୟ ସେ ରାଜା, ସିଂହ ରାଜା ସିଏ। ଏବଂ ସିଏ କ'ଣ ସିଂହ ଯଦି ଶୟନ କରିଛନ୍ତି, ତାଙ୍କ ମୁଖରେ ଆସିକରି ଖାଦ୍ୟ ସବୁ ପଶିବ ନାହିଁ, ପଶୁମାନେ ଆସି ତାଙ୍କ ମୁଖରେ ପଡ଼ି ପଶିଯିବେ ନାହିଁ, ଆମକୁ ଖାଦ୍ୟ ଗ୍ରହଣ କର ବୋଲି। ହଁ, ତେଣୁ ଏଇଭଳି ଭାବେ ସିଂହ ମଧ୍ୟ ରାଜା ହେଲେ ମଧ୍ୟ ସିଏ ଶିକାର କରିକି ଜୀବନ ଧାରଣ କରୁଛନ୍ତି, ସିଏ ଶିକାର କରି ସେ ଖାଦ୍ୟ ଗ୍ରହଣ କରିବେ, ମୃତ ପଶୁକୁ ସେ ଗ୍ରହଣ କରିବେ ନାହିଁ। ସିଂହ ସିଂହର ଇଏ ତାଙ୍କର ଧର୍ମ ରହିଛି ଏଇଭଳି ଭାବରେ। ତେଣୁ ସିଂହ ଯଦି କୌଣସି ପଶୁକୁ ଅନ୍ୟ ପଶୁମାନେ ଆକ୍ରମଣ କରୁଛନ୍ତି, କିନ୍ତୁ ସିଂହ ଯେତେବେଳେ ସେଠି ପଶିଯିବ, ସେଠି ଅନ୍ୟ ପଶୁମାନେ ଚାଲିଯିବେ। ସେ କଥା ସେଇ ଉଦାହରଣଟି ଦେଉଛନ୍ତି, ସିଂହ ଯଥା ସ୍ୱବଳି, ସିଂହ ନିଜର ବଳିକୁ ଅନ୍ୟ ପଶୁମାନଙ୍କ ଠାରୁ ବିଦାୟ କରିଦେଇକି ସେ ତାଙ୍କ ନିଜ ବଳକୁ ଗ୍ରହଣ କରନ୍ତି ସିଂହ। ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ତାଙ୍କର ଯେଉଁ ରହିଛନ୍ତି ଭାଗ, ତାଙ୍କର ଯଜ୍ଞ ଭାଗ, ସିଏ ତାଙ୍କର ପତ୍ନୀ, ସେ ନିତ୍ୟ ପତ୍ନୀ, ଲୀଳା କରୁଛନ୍ତି, ଲୀଳା କରୁଛନ୍ତି, ଲୀଳାରେ ସେ ବିବାହ କରୁଛନ୍ତି ଏଇ ଆମ ମାନ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଭକ୍ତମାନେ ଏଇଟା ନ ଶୁଣିଲେ କ'ଣ ଶୁଣିବେ, ଏ କଥା ଭଗବାନ ଲୀଳାକୁ ନ ଶୁଣିଲେ କ'ଣ ଶୁଣିବେ, କ'ଣ ହେଲା, ନ୍ୟୁଜ୍ ହେଲା, କେତେ କେତେ ସ୍କୋର ହେଲା, କେତେ କ'ଣ ହେଲା, ଏଇଭଳି ଭାବରେ ଶୁଣିବେ। ଏ ଭଗବାନ କଥା ନ ଶୁଣିଲେ ଏସବୁ ଶୁଣିବେ, ଗ୍ରାମ୍ୟ କଥା, ଗ୍ରାମ୍ୟ କଥା ନ ଶୁଣିବ, ଗ୍ରାମ୍ୟ ବାର୍ତ୍ତା ନା ବୋଲିବ, ଏଇଟାକୁ ରଘୁନାଥ ଦାସ ଗୋସ୍ୱାମୀଙ୍କୁ ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ବ୍ରଜେ ରାଧା କୃଷ୍ଣ ସେବା ମାନସେ କରିବ। ଏଇଭଳି ଭାବରେ ଆମର ଯେଉଁ ଧାରା ଅଛି, ଆମର ନିୟମ ହେଉଛି ଏଇଭଳି ଭାବରେ ଆମେ ଏଇଭଳି ଭାବରେ ଜୀବନଯାପନ କରିବା, ଭଗବାନଙ୍କ ସେବାରେ ଆମେ ଉତ୍ସର୍ଗୀକୃତ ହେଇଛେ, ଭଗବାନ ସେବାରେ ରହିବା। ଆଉ କେତେ ନ୍ୟୁଜ୍ ହେଲା, କେତେ କ'ଣ ହେଲା, ଏସବୁ ବିଷୟରେ ଚାହିଁକିରି ଆମର ଜୀବନ ନଷ୍ଟ କରିବା ନାହିଁ, ପୁଣି ଚାଲିଯିବା, ପୁଣି କ'ଣ ଯେଉଁ ରହିଛି ପୁନର୍ମସିକ ହେବ, ପୁଣି ଯେଉଁ ମୂଷା ଥିଲା ସେଇ ମୂଷା ହେବ, ଗୋଟେ ମୂଷା ଥିଲା, ଏଇଟା ଗୋଟେ କଥା ରହିଛି, ଗୋଟେ ମୂଷା ଥିଲା ତାକୁ ବିରାଡ଼ି ଆକ୍ରମଣ କରୁଥିଲା, ତେଣୁ ସିଏ ଆସି ଗୋଟେ ଋଷିଙ୍କର ଶରଣରେ ଯାଇଥିଲା। ତେଣୁ ଋଷି କହିଲେ କ'ଣ ଚାହୁଁଛ, ମୁଁ ଚାହୁଁଛି ମୋତେ ବିରାଡ଼ି କରିଦେଲେ ଆଉ ମୋତେ ବିରାଡ଼ିର ଭୟ ରହିବ ନାହିଁ। ତେଣୁ ଋଷି ପାଣି ପକାଇଦେଲେ, କମଣ୍ଡରୁ ଜଳ ପକାଇଦେଲେ, ସେ ମୂଷା ହେଇଗଲା, ବିରାଡ଼ି ହେଇଗଲା। ତେଣୁ ବିରାଡ଼ି ଯେତେବେଳେ ଚାଲିଲା, ବହୁତ ନିର୍ଭୟରେ ଚାଲିଲା, ସେତେବେଳେ ତା ଉପରେ ମଧ୍ୟ ସବୁ ପଶୁ ରହିଛନ୍ତି, ସେ ଅନୁସାରେ ଆକ୍ରମଣ କଲେ। ତେଣୁ ଏଇଭଳି ଭାବରେ ହେଇକିରି ଋଷି ତାଙ୍କୁ ଗୋଟେ ପରେ ଗୋଟିଏ ଜୀବ ଦେଇକି ତାପରେ ଅନ୍ତିମରେ ସିଏ ବାଘ କରିଦେଲେ ତାଙ୍କୁ, ସେଇ ଋଷି ତାଙ୍କୁ ବାଘ କରିଦେଲେ। ଯେତେବେଳେ ବାଘ ହେଇଗଲେ ସେତେବେଳେ ସିଏ ଋଷି ଉପରେ ଗର୍ଜନ କରୁଛି ଋଷିକୁ ଖାଇବା ପାଇଁ। ତେଣୁ ଋଷି କ'ଣ କହିଲେ, ସେଇ ଜଳକୁ ପକାଇଦେଲେ, କମଣ୍ଡଳ ଜଳ, ପୁଣି ଯେଉଁ ମାର୍ଜାର ଥିଲା, ଯେଉଁ ମୂଷା ଥିଲା, ସେଇ ମୂଷା ହେଇଗଲା, ପୁନର୍ମୂଷିକ ଭାବ। ସେଇଭଳି ଭାବରେ ଆମେ ଅନେକ ଜନ୍ମ ପାର ହେଇକିରି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଏବଂ ବିଶେଷ ଭାବରେ ଆମେ ଏଇ କୃଷ୍ଣ ଆନ୍ଦୋଳନରେ ଯୋଗ ଦେଇଛେ, ଇସ୍କନ ପ୍ରଭୁପାଦ ମହାରାଜଙ୍କର ଏଇ ସଂସ୍ଥାରେ ଆମେ ଯୋଗ ଦେଇଛେ, କିନ୍ତୁ ଆମର ଭଗବାନ କଥା ପ୍ରତି ଆମର ଆଗ୍ରହ ଆସୁନାହିଁ। ଭଗବାନ କଥା ପ୍ରତି ଆଗ୍ରହ ଆସୁନାହିଁ, ଆମେ ଅନେକ ପ୍ରକାର କାର୍ଯ୍ୟରେ ଲିପ୍ତ ରହିଛେ, ଭଗବାନ କଥା ଶୁଣିବା ପାଇଁ ଆମର ସମୟ ନାହିଁ କି ଆଗ୍ରହ ନାହିଁ, ଏସବୁ ହୋଇଛି ଘଟଣା। ତେଣୁ ଯାହା ବି ହେଉ, ତେଣୁ ଏ ଯେଉଁ ରହିଛି ଭଗବାନ ଯେଉଁ ଏଇସବୁ ଲୀଳା କରୁଛନ୍ତି, ଭକ୍ତମାନେ ସେଇ ଲୀଳାକୁ ଗାନ କରିବେ। ଏବଂ କିଛି ଯଦି ଜଣେ ଜାଣିନାହାନ୍ତି କିଛି ଭଗବାନଙ୍କ ଲୀଳା କ'ଣ ଅଛି କହିପାରିବି ନାହିଁ, ତତ୍ତ୍ୱ ଜାଣିନାହାନ୍ତି, ଅନ୍ତତଃ ଭଗବାନ ନାମକୁ ଉଚ୍ଚାରଣ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନ ନାମ ରହିଛି, ନାମ ଉଚ୍ଚାରଣ କରି ସେ ହରିଦାସ ଠାକୁର 3 ଲକ୍ଷ ନାମ ରହୁଥିଲେ, ସେ ଆଉ କିଛି କାର୍ଯ୍ୟ କରୁନଥିଲେ, ଏମିତି ତାଙ୍କୁ ଖାଇବା ପାଇଁ ମଧ୍ୟ ସମ୍ଭବ ନଥିଲା। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ତାଙ୍କର ସେବକ ତାଙ୍କର ଗୁରୁ ଭାଇ ହେବେ ଗୋବିନ୍ଦ, ଗୋବିନ୍ଦଙ୍କ ହାତରେ ପଠାଉଥିଲେ ମହାପ୍ରସାଦ, ଜଗନ୍ନାଥଙ୍କ ମହାପ୍ରସାଦ। ତେଣୁ ଗୋବିନ୍ଦ ଯେତେବେଳେ ନେଇକି ଦେଉଥିଲେ ମହାପ୍ରସାଦ, ସେତେବେଳେ ସେ କହୁଥିଲେ ମୋର ସମୟ ନାହିଁ ପ୍ରସାଦ ପାଇବା ପାଇଁ, 3 ଲକ୍ଷ ନାମ ନେଉଛନ୍ତି। ସେଇଥିରେ ସେ ଖାଦ୍ୟ ତାଙ୍କର ହେଇଥିଲା, ସେଇଟା ପାନୀୟ ହେଇଥିଲା, ସେଇସବୁ କିଛି ସବୁ ବିଶ୍ରାମ ତ ସେଇଟା, ଏ ଭଗବାନ ନାମ କୌଣସି ବିଶ୍ରାମ ନେଉଥିଲେ, ଦିନ ରାତି ଚାଲିଥିଲା ଭଗବାନ ନନ୍ଷ୍ଟପ୍। ତେଣୁ ସେ ନାମାଚାର୍ଯ୍ୟ ଭୂଷଣ ପ୍ରାପ୍ତ ହେଲେ, ନାମାଚାର୍ଯ୍ୟ ଉପାଧି ପ୍ରାପ୍ତ ହେଲେ, ମହାପ୍ରଭୁ ତାଙ୍କୁ ନାମାଚାର୍ଯ୍ୟ କଲେ। ତେଣୁ ତଥାପି ଯେହେତୁ ପ୍ରସାଦ ଆସିଛି, ତେଣୁ ଗୋଟେ କଣା ସମ୍ମାନ କରୁଥିଲେ, ଖାଦ୍ୟ କିଛି ଗ୍ରହଣ କରୁନଥିଲେ, ତାଙ୍କର କ'ଣ ଶରୀର ଚିତ୍ ଶରୀର ହୋଇଯାଇଥିଲା, ଚିତ୍ ଶରୀର ହୋଇଯାଇଥିଲା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏ ଯେଉଁ ରହିଛି ସିଂହ ଯେଉଁଭଳି ଭାବରେ ଆକ୍ରମଣ ଭଗବାନ ହୁଅନ୍ତି, ସେଭଳି ଭାବରେ ସେ ରାଜାମାନଙ୍କୁ ସବୁ ବିଦାୟ କରିଦେଲେ ଏବଂ ରୁକ୍ମିଣୀ ଦେବୀଙ୍କୁ ହରଣ କରିକିରି ଆଣିଲେ। ପଶୁ ଭାଗନ ପଶୁନ୍ ସ୍ୱଭାଗମ, ଯେମିତି ସିଂହ ନିଜର ଭାଗକୁ ଅନ୍ୟମାନଙ୍କ ପଶୁମାନଙ୍କ ଠାରୁ କ'ଣ ତାଙ୍କୁ ବିଦାୟ କରିକିରି ଆଣିକିରି ଆସନ୍ତି ସିଂହ, ସେ ସେହିଭଳି ଭାବରେ ଭଗବାନ ମଧ୍ୟ ପୁରୁଷ ସିଂହ ପୁରୁଷ ବ୍ୟାଘ୍ର, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ପୁରୁଷ ବ୍ୟାଘ୍ର ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର, ତ୍ରିବିଧ ସଂକର୍ତ୍ତିତ ଏସବୁ ରହିଛି ପୁରୁଷ ବ୍ୟାଘ୍ର, ପୁରୁଷମାନଙ୍କ ଭିତରେ ମଧ୍ୟ ତାଙ୍କର କ୍ୟାଟେଗୋରି ରହିଛି, ଶ୍ରେଷ୍ଠ ପୁରୁଷ ଭଗବାନ। ତେଣୁ ଭଗବାନ ମଧ୍ୟ ସେହିଭଳି ଭାବରେ ସିଂହ ଯେଉଁଭଳି ଭାବରେ ନିଜ ବଳିକୁ ହରଣ କରନ୍ତି, ଭଗବାନ ମଧ୍ୟ ଆପଣ ମଧ୍ୟ ମୋତେ ସେହିଭଳି ଭାବରେ ହରଣ କରି ଆଣିଥିଲେ, ରୁକ୍ମିଣୀ ଦେବୀ କଥା କହୁଛନ୍ତି ଭଗବାନଙ୍କୁ। ତେଣୁ ସେ କହୁଛନ୍ତି ତେଭ୍ୟୋ ଭୟାତ୍ ଯଦୁଦଧିଂ ଶରଣଂ ପ୍ରପନ୍ନ, ତେଭ୍ୟୋ ସେଇ ଆପଣ ତେଭ୍ୟୋ ଭୟାତ୍ ଯତ୍ ଉଦଧିଂ ଶରଣଂ ପ୍ରପନ୍ନ, ଆପଣ କ'ଣ ସେ ଭୟ କରିକିରି ଉଦଧି ବା ଏଇ ଯେଉଁ ସମୁଦ୍ରର ଶରଣ ନେଇଛନ୍ତି, ଆପଣ ଯିଏକି ସମସ୍ତଙ୍କୁ ଭୟ ପ୍ରଦାନ କରନ୍ତି, ଆପଣ କେଉଁଠୁ ଭୟ ଆସିଲା? ତେଣୁ ଭଗବାନ ପୂଜିତ ହେଉଛନ୍ତି, ଭଗବାନ ଯେଉଁ ରହିଛନ୍ତି କ'ଣ ଗୁଜୁରାଟରେ ଦ୍ୱାରକାରେ ନା କେଉଁଠି ସେଠି ଯେଉଁ ପଶ୍ଚିମ ରହିଛି ସେଠି ଦ୍ୱାରକାରେ ଗୁଜୁରାଟରେ ଭଗବାନ ଗୋଟେ ବିଗ୍ରହ ରହିଛନ୍ତି, ଇଏ ହେଉଛି ରଣଛୋଡ଼ ବିଗ୍ରହ, ରଣଛୋଡ଼ ରଣ ତ୍ୟାଗ କରି ପଳାଇ ଆସିଥିଲେ ଭଗବାନ, ଭୟ କରିକିରି ଜରାସନ୍ଧ ପାଖକୁ ପଳାଇ ଆସିଥିଲେ, କିନ୍ତୁ ରଣରୁ ଯେଉଁ ଯୁଦ୍ଧରୁ ପଳାଇ ଆସିଲେ ମଧ୍ୟ ସେ ନିନ୍ଦିତ ହେଉନାହାନ୍ତି। ଭଗବତ ଗୀତାରେ ଭଗବାନ ଯେତେବେଳେ ଜ୍ଞାନ ଦେଉଛନ୍ତି ଅର୍ଜୁନଙ୍କୁ, ସେତେବେଳେ ସେ କ୍ଷତ୍ରିୟର ଧର୍ମକୁ କହୁଛନ୍ତି ଅର୍ଜୁନଙ୍କୁ, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପି ପଳାୟନ, ଇଏ ହେଉଛି କ୍ଷତ୍ରିୟର କର୍ମ, ଦାନ ଈଶ୍ୱର ଭାବ ସେ କ୍ଷତ୍ର କର୍ମ ସ୍ୱଭାବ, ଇଏ ହେଉଛି କ୍ଷତ୍ରିୟର କର୍ମ, ତାଙ୍କ ସ୍ୱଭାବ ତାଙ୍କର ନେଚର ସେଇଭଳି ଭାବ, ପ୍ରକୃତି ସେଇଭଳି ଭାବରେ କ୍ଷତ୍ରିୟମାନଙ୍କର, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ତାଙ୍କ ପ୍ରକୃତି ରହିଛି, ଖାଲି ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ସେ ବ୍ରାହ୍ମଣ ହେବ ତା ନୁହଁ, ତାହାର ଗୁଣ ଏବଂ ସବୁ କର୍ମ ଥିଲେ ସେ ବ୍ରାହ୍ମଣ ହେବ, କ୍ଷତ୍ରିୟର ମଧ୍ୟ ସେଭଳି ଭାବରେ ରହିଛି। ତେଣୁ ଭଗବାନ ଯେତେବେଳେ କ୍ଷତ୍ରିୟର ଗୁଣ ଏବଂ କର୍ମ ବିଷୟରେ କହୁଛନ୍ତି 7 ଅଧ୍ୟାୟରେ, ଭଗବାନ କହୁଛନ୍ତି କ୍ଷତ୍ରିୟର କର୍ମ ହେଉଛି ସେ ଯୁଦ୍ଧ ଚାପି ପଳାୟନ, ଯୁଦ୍ଧରେ ସେ ପଳାୟନ କରିବେ ନାହିଁ, କିନ୍ତୁ ସେଇ ଭଗବାନ କ୍ଷତ୍ରିୟ କୂଳରେ ଆସିକରି ମଧ୍ୟ ବସୁଦେବଙ୍କ କୂଳରେ ଆସିକରି ମଧ୍ୟ ଯୁଦ୍ଧରୁ ପଳାୟନ କରିଥିଲେ, କିନ୍ତୁ ତା ପାଇଁ ଭଗବାନ ପୂଜିତ ନିନ୍ଦିତ ହେଉନାହାନ୍ତି, ପୂଜିତ ହେଉଛନ୍ତି, ପ୍ରଭୁ ଆପଣ ରଣଚୋର, ଆପଣ ରଣକୁ ଛାଡ଼ିକି ପଳାଇ ଆସିଥିଲେ, ଆପଣ ପ୍ରଭୁ ଆପଣ ଆମର ଶ୍ରେଷ୍ଠ ପ୍ରଭୁ, ଆପଣ ପ୍ରଶଂସନୀୟ, ଭଗବାନ ଯାହା କଲେ ମଧ୍ୟ ତାଙ୍କ ପ୍ରଶଂସା ରହିଛି, ଯାହା କଲେ ଚୋରି କଲେ ମଧ୍ୟ ସେ ପୂଜିତ ହେବେ, ରଣରୁ ଭୟ କରି ପଳାଇ ଆସିଲେ ମଧ୍ୟ ସେ ପୂଜିତ ହେବେ, ଏ ଭଗବାନ ଏ ଭଗବାନଙ୍କ ହେଉଛି ବୁଝିବାକୁ ପଡ଼େ, ଇଏ ହେଉଛି ଦିବ୍ୟ, ସବୁକିଛି ଦିବ୍ୟ ଭଗବାନ ଲୀଳା, ବୁଝିବାଟା ଏତେ ସହଜ ନୁହଁ। ତେଣୁ ଆମର ଚୌରାଗ୍ରଗଣ୍ୟ ସ୍ତବରେ ଶ୍ଳୋକରେ ଏଇଟା କୁହାଯାଇଛି, ଭଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଂ ଚଦୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟ ପୁରୁଷଂ ନମଃ। ଚୋରମାନଙ୍କୁ ତ ଶ୍ରେଷ୍ଠ, କିନ୍ତୁ ତାଙ୍କୁ ପନିଶମେଣ୍ଟ ନାହିଁ, ତାଙ୍କୁ ପନିଶମେଣ୍ଟ କିଛି ନାହିଁ, ତାଙ୍କୁ ପୂଜା କରାଯାଉଛି, ପୂଜିତ କର ପୂଜା। ଆମେ ଗୋଟିଏ ମାସ ସାରା ପୂଜା କଲେ ଭଗବାନ ଏଇଭଳି ଭାବରେ ଚୋରି କରୁଥିଲେ, ନିଜର ଗୃହରେ ଲବଣୀ ଚୋରି କରୁଥିଲେ, ଚୋରି କରିକିରି ମା ବାନ୍ଧିଥିଲେ ତାଙ୍କୁ। ଦାମୋଦର ଲୀଳାରେ ଆମେ ତାଙ୍କୁ ପୂଜା କରୁଛେ, ତାଙ୍କୁ ନିନ୍ଦା କରୁନାହିଁ, ଏଭଳି ଭାବରେ ନିନ୍ଦନୀୟ କାର୍ଯ୍ୟ କରୁନା କଲେ ମଧ୍ୟ ସେ ପୂଜିତ, ଏ ଭଗବାନ ଭଗବାନ ଏଇଭଳି ଭାବରେ ଦିବ୍ୟ ଲୀଳାକୁ ଏହିଭଳି ଭାବରେ ବୁଝିବାକୁ ପଡ଼ିବ। ତେଣୁ ଏ ଶ୍ଳୋକରେ କହୁଛନ୍ତି ସନାତନ ଗୋସ୍ୱାମୀ ଯେ ଗଧ ଗଧାବ୍ରଜ, ହଁ ଏଠି କହୁଛନ୍ତି ତୁ ଶବ୍ଦ ବିରୋଧେ, ଏ ଯେଉଁ କହିଲେ ତୁ ଶବ୍ଦଟି ଲାଗିଛି, ଗୋଟିଏ ଗୋଟିଏ ଅକ୍ଷରରେ ଅନେକ ଅର୍ଥ ରହିଛି। ଜାଢ୍ୟମ ବଚସ୍ତବ ଗଧାଗ୍ରଜ ଜସ୍ ତୁ, ତୁ ଶବ୍ଦ କାହିଁକି ତୁ ଅକ୍ଷରଟି ଲାଗିଲା, ଏ ଗୋଟେ ଶବ୍ଦ ବିରୋଧ ନୁହେଁ, ଗୋଟେ ଅକ୍ଷର, ଗୋଟେ ଅକ୍ଷରରେ ମଧ୍ୟ ଅନେକ ଅର୍ଥ ରହିଛି। ତୁ ଶବ୍ଦ ବିରୋଧେ ଭଗବାନ, ଏଇଭଳି ଭାବରେ ଯେଉଁ କହିଲେ ମୁଁ ଭୟ କରି ଆସୁଛି, କିନ୍ତୁ ଏଇଟା ପ୍ରକୃତରେ ଭଗବାନ ଭୟ ନୁହଁ, ଏ ଭଗବାନ ଲୀଳା, ଭଗବାନ କାହାକୁ ଭୟ କରିବେ। ଭଗବାନଙ୍କ ଶରଣରେ ଯେଉଁମାନେ ଯାଆନ୍ତି ସେମାନଙ୍କର ଭୟ ଭୟ ଶୂନ ହୋଇଯାଆନ୍ତି। ଭଗବତ ଗୀତା ଷୋଡ଼ଶଧ୍ୟାୟରେ ଭଗବାନ କହିଲେ ଅଭୟଂ ସତ୍ୟ ସଂଶୁଧୀର, ଯେଉଁମାନଙ୍କର ସତ୍ୱଗୁଣ ରହିଛି, ସତ୍ୱଗୁଣ ଗୁଣ ରହିଛି, ସେମାନେ ଭୟ ଭୟ ଶୂନ ହୋଇଯିବେ, ଅଭୟ ପ୍ରାପ୍ତ ହେବେ ସେମାନେ। ଆମେ ଥରେ କହୁଥିଲୁ କିଭଳି ଭାବରେ ଗୀତା ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି, ସେ କ'ଣ ହାତୀ, ପାଗଳ ହାତୀକୁ ଏଇ ଶ୍ଳୋକରେ ସେ ବ୍ରାହ୍ମଣ ଜଣକ ନିୟନ୍ତ୍ରଣ କରିଦେଲେ, ଭୟ ଶୂନ ହୋଇଯିବ ଜଣେ। ତେଣୁ ତୁ ଶବ୍ଦରେ ବିରୋଧେ, ଭଗବାନ ଭଗବାନ କାହାକୁ ଭୟ କରିବେ। ତେଣୁ ଅଶ୍ୟ ଅନ୍ତ ନିର୍ଦ୍ଦେଶ ଲଜ୍ଜା ଗଦାଗ୍ରଜ, ଗଦାଗ୍ରଜ ଶବ୍ଦରେ ଯେଉଁ ବ୍ୟବହାର କରିଛନ୍ତି ଏଇଟା କ'ଣ ପାଇଁ ହେଇଛି ନା, ଏଇଟାକୁ ହଁ ଗଦ ଗଦ ହେଉଛନ୍ତି ଭଗବାନଙ୍କ ସାନ ଭାଇ, ଗଦ କହୁଛନ୍ତି ସିଏ ଏକୁଟିଆ ସମସ୍ତ ରାଜାମାନଙ୍କୁ ପରାସ୍ତ କରିପାରିବେ, ତାଙ୍କର ଏତେ ଶକ୍ତି ରହିଛି, ଆଉ ଇଏ ହେଉଛନ୍ତି ତାଙ୍କର ବଡ଼ ଭାଇ, ତାଙ୍କ କଥା କ'ଣ କହିବା। କିଙ୍ଗ ପୁନଃ ତୋଇ ଇତି ଭାବ, ଆପଣଙ୍କ କଥା ଇଏ ହେଉଛି କୈମୁତିକ ନ୍ୟାୟ, କିଙ୍ଗ ସେମାନଙ୍କ କଥା କ'ଣ କହିବା, କୈମୁତିକ ନ୍ୟାୟ, ଆପଣ ହେଉଛନ୍ତି ଯତ ଇସମ, ଆପଣ ହେଉଛନ୍ତି ନିୟନ୍ତ୍ରଣକାରୀ, ସବୁକିଛି ନିୟନ୍ତ୍ରଣ କରିପାରିବେ। ଇଶ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ଅଶେଷ ଶକ୍ତିଯୁକ୍ତ, ଭଗବାନଙ୍କ ଶକ୍ତିକୁ ଆମେ କଳ୍ପନା କରିପାରିବା ନାହିଁ, ଏତେ ଶକ୍ତିରେ ଆମେ ସକାଳୁ ଶୁଣୁଛେ। ଏ ଶୌର୍ଯ୍ୟ ରସ, ଇଏ ହେଉଛି ଗୌଣ ରସ, ପାଞ୍ଚଟି ମୁଖ୍ୟ ରସ ରହିଛି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଆଉ ଯେଉଁ ସାତଟି ରହିଲା ଇଏ ହେଉଛି ଗୌଣ ରସ। ଭକ୍ତିର ସାମନ୍ତ ସୁନ୍ଦରୀ ଆମେ ସକାଳେ ପାଠ କରୁଛୁ, ଶୌର୍ଯ୍ୟ ରସ, ବୀର ରସ, ଶୌର୍ଯ୍ୟ ରସ ଏବଂ ବୀର ରସ ଭିତରେ, ବୀର ଆଉ ଶୌର୍ଯ୍ୟ ରସ ଭିତରେ ତଫାତ୍ ରହିଛି। ଏଇ ଶୌର୍ଯ୍ୟ ରସ ଯେଉଁ ରହିଛି ସେ ବିଷୟରେ ଆମେ ଶୁଣୁଛୁ ସକାଳେ, କେମିତି ତାଙ୍କର ସଖାମାନେ ଭଗବାନଙ୍କୁ ଆହ୍ୱାନ ଦେଉଛନ୍ତି ଯୁଦ୍ଧ କରିବା ପାଇଁ। ଆଜି ଶୁଣୁଥିଲେ ସକାଳେ, କେତେ ଦିନ ହେଲା ଆମେ ଚାଲିଛି ଶୌର୍ଯ୍ୟ ରସ ବିଷୟରେ ଚାଲିଛି କଥା, କିନ୍ତୁ ଭଗବାନ ସଖା ଭଗବାନ ବଳିଯାଆନ୍ତି, ଭଗବାନ ତାଙ୍କ ସଖା ପାଖରେ ହାରିଯାଆନ୍ତି। ଦଶମ ସ୍କନ୍ଦ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଉଭାହ କୃଷ୍ଣ ଭଗବାନ ଶ୍ରୀଦାମାନଙ୍କ ପରାଜିତ, ବୃଷଭ ଭଦ୍ର ସେନସ୍ତୁ ପ୍ରଣବ ରୋହିଣୀ ସୁତ, ଭଗବାନ କୃଷ୍ଣ ଶ୍ରୀଦାମ ପାଖରେ ହାରିଗଲେ, ତେଣୁ ତାଙ୍କର କାନ୍ଧରେ ବୁହାଇକି ତାଙ୍କୁ ନେଉଛନ୍ତି। ଇଏ ହେଉଛି ଭଗବାନ, ଶକ୍ତି ରହିଛି। ତେଣୁ ସଖାମାନେ ବର୍ଣ୍ଣନା କରାଯାଇ ଯେତେବେଳେ ଭଗବାନଙ୍କର ମଥୁରା ଲୀଳା, ମଥୁରା ଯାଇ ପ୍ରବେଶ କରୁଥିଲେ, ରାଷ୍ଟ୍ର ରଙ୍ଗ ମଞ୍ଚରେ ଯାଇ ପ୍ରବେଶ କରିଥିଲେ କୃଷ୍ଣ ଏବଂ ବଳରାମ, ଏ ଯେଉଁ କୃଷ୍ଣ ସେ ଯେଉଁ ରହିଛି କୁବଳା ପିଢ଼ ହସ୍ତକୁ ବଦ୍ଧ କରିକିରି ତାର ଦାନ୍ତ ଦୁଇଟାକୁ ଉପାଡ଼ିକିରି କୃଷ୍ଣ ଏବଂ ବଳରାମ ଗୋଟିଏ ଗୋଟିଏ ଦାନ୍ତକୁ ନିଜର କାନ୍ଧରେ ଧରିକିରି ପ୍ରବେଶ କରୁଛନ୍ତି ସେ ମଞ୍ଚରେ ପ୍ରବେଶ କରୁଥିଲା ବେଳେ, ସେହି ସମୟରେ 8 ଜଣ ମଲ୍ଲ ଥିଲେ, ଚାଣୁର ମୁଷ୍ଟିକ ଇତ୍ୟାଦି, ସମସ୍ତଙ୍କୁ ଭଗବାନ କୃଷ୍ଣ ବଳରାମ ଗୋଟି ଗୋଟି କରି ହତ୍ୟା କଲାପରେ, 5 ଜଣଙ୍କୁ ହତ୍ୟା କଲାପରେ ଆଉ ସବୁ ପଳେଇଗଲେ, ଆହୁରି ଅନେକ ମଲ୍ଲ ଥିଲେ, ସବୁ ପଳେଇଗଲେ, ଧାଇଁ ଧାଇଁ ପଳେଇଗଲେ, ଏବେ ପାଚେରୀ ଡେଇଁକି ପଳେଇଲେ,
ପାଚେରୀ ହେଇଥିଲା, ପାଚେରୀ ଡେଇଁକିରି ସବୁ ପଳେଇଗଲେ। ତେଣୁ ଇଏ କଂସର ଆଠ ଭାଇ ଥିଲେ, ସେମାନେ ମଧ୍ୟ ଆସିଲେ ହତ୍ୟା କରିବା ପାଇଁ କୃଷ୍ଣ ବଳରାମଙ୍କୁ। ବଳରାମ କେବଳ ସେମାନେ ସବୁ ହତ୍ୟା କରିଦେଲେ। ତେଣୁ ତା'ପରେ କୃଷ୍ଣ ବଳରାମ ତାଙ୍କର ସାଙ୍ଗମାନଙ୍କୁ ଡାକିକିରି ଆଣିକି ତାଙ୍କ ସହିତ କୁସ୍ତି କଲେ। ଏଭଳି ଭଗବାନଙ୍କ ଲୀଳା ସବୁ ରହିଛି। ଯାହା ହଉ, ଇଏ ହେଉଛି ଭଗବାନଙ୍କର ଲୀଳା ସବୁ ରହିଛି। ଅଶେଷ ଶକ୍ତି, ଭଗବାନଙ୍କ ଏତେ ଶକ୍ତି ରହିଛି, କିନ୍ତୁ ତାଙ୍କର ଭକ୍ତଙ୍କ ପାଖରେ ସେ ପରାଜିତ ହୋଇଯାଆନ୍ତି। ଗୋଟେ ଶ୍ଳୋକ ରହିଛନ୍ତି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ, ଇଏ ବ୍ରହ୍ମା ତାଙ୍କ ସ୍ତୁତିରେ କହିଛନ୍ତି, ଭଗବାନ ଯଦିଓ ଅଜିତ କିନ୍ତୁ ତାଙ୍କର ଭକ୍ତମାନେ ତାଙ୍କୁ ଜିତି ଯାଆନ୍ତି। କାହିଁକି ନା ସେମାନେ ତାଙ୍କର ଭକ୍ତ ଜ୍ଞାନ। ଏଇ ଶ୍ଳୋକଟି ରହିଛନ୍ତି, ଆମେ ଏଇଟା ଆଲୋଚନା କରିବା ନାହିଁ। ତେଣୁ ଆମର କଥା ଗୋଟେ ବିଶ୍ରାମ ଦେବା, ଆମର କଥା ସମୟ ହୋଇଯାଇଛି। 2 ମିନିଟ୍ ଆମେ ଭଗବାନ ନାମ କୀର୍ତ୍ତନ କରିକିରି କଥାକୁ ବିଶ୍ରାମ ଦେବା। ହରେ କୃଷ୍ଣ। ହେଲା।